আজি পবিত্র রাধাষ্টমী বৃষভানুনন্দিনী শ্রীমতী রাধারাণীঙ্কর আজ শুভ আবির্ভাব তিথি গোলকরে রাসমণ্ডলে নিজকে সুখ দেওয়া কৃষ্ণ যেত ইচ্ছা করছেন বাঞ্ছা তাঙ্ক হৃদয়ের জাগ্রত হয়েছি কৃষ্ণঙ্কর মামঙ্গর রাধিকা আবির্ভাব হয়েছেন যে আদি শক্তি 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 মানে যেভাবে অভিন্ন রাধা কৃষ্ণ হচ্ছেন অভিন্ন রাধা কৃষ্ণ এক আত্মা দুই দেহ ধরি অনন্য বিলাস রস আস্বাদন করে আজি পর্যন্ত রাধারাণীঙ্কর নাম রাধারাণীঙ্কর মহিমা তার তত্ত্ব তার রহস্য কেবল গৌড়ীয় সংস্কৃতি বা আমার যে সম্প্রদায়ের সে তত্ত্ব হি কেবল নিহিত হয়ে রয়েছে সাধারণ লোক মানে রাধাঙ্কু জাণন্তি না বা রাধারাণীঙ্কর লক্ষ্মীঙ্ উপরে যেমন মহিমা দিয়ে সীতাঙ্ উপরে যেমন মহিমা দিয়ে তাঁকু যেভাবে মহিমান্বিত করতে রাধাঙ্কু সেভাবে ভাবতে না রাধারাণীকে জাণতি না জাঁপারতে না রাধা শব্দ যে রাধাঙ্কর যে ভাব লা কেবল পুরাণ মান রয়েছে কেবল রাধারাণীঙ্কর ভাবক সে যে প্রেমক ব্যক্ত কলে যদি ভগবান শ্রীকৃষ্ণ বেদ পুরাণ শাস্ত্র বহু উপদেশ দিয়েছেন এবং শ্রেষ্ঠ গ্রন্থ হলে যে ব্যাসদেব রচনা করেছেন শ্রীমদ ভাগবতম ভক্তিসিদ্ধান্ত সরস্বতী ঠাকুর প্রভুপাদ জী মহারাজ কহতি যদি কে শ্রীমদ ভাগবতম স্বাধ্যায় করুছি প্রতি অধ্যায়ের প্রতি শ্লোকরে সে রাধারাণীঙ্কর মহিমা বুঝিপারুনি রাধারাণীঙ্কর ভাবক সে বুঝিপারুনি তাহলে সে ভাগবতর অর্থ জাঁনি কিন্তু তত্ত্ব হিসাবে দেখবা সাধারণ হিসাবে দেখা গেলে রাধারাণীঙ্কর নাম বি ভাগবতমরে না প্রত্যক্ষ ভাবে বা সিধা সলখ রাধা নাম কোটি না অনয় রাধিক ইতি ভগবান হরিশ্বর সখী মানে কৌন রাস ক্ষেত্রর কৃষ্ণ অন্তর্ধান হয়ে যাইছেন রাধিকা ধরি সতগোটি গোপী অনেক কিন্তু সেমানে কৃষ্ণকু প্রসন্ন করে পড়ু না তাহলে কৃষ্ণ যে অদ্বৈত পুরুষ ভগবান আদি পুরুষ যে রসর বিগ্রহ সে পূর্ণ কিন্তু সে রসর বিগ্রহ তাঁকু কে আনন্দ দিয়েপার গোবিন্দ আনন্দিনী রাধা গোবিন্দকু যে আনন্দ দিয়ে জগৎকু যে পূর্ণ আনন্দ দেছেন যে আনন্দর উৎস সে কৃষ্ণঙ্কর মাম পার্শ্বরু কৃষ্ণ এক আত্মা দুই দেহ কেবল ধরছেন কিন্তু অনন্য বিলাস রস আস্বাদন রস আস্বাদন করা তেমন রসটা কোণ সাধারণ জড় জীব নিকটে জড় রস অ সে কোণ জাঁপার চিন্ময় রস কোণ তেমন রাধাঙ্কর যে মহিমা এ লুকা হয়ে রয়ে যাই কেবল মাধবেন্দ্রপুরী আসলে রাধারাণীঙ্কর ভাবক ভাগবত যেত প্রচ্ছন্ন ভাবে বা ভাগবত যেত সিদ্ধাশ্বর রাধারাণীঙ্কর মহিমা কুয়া যায়নি তেমন আমি ভাগবতমর অনুগাম ভাবে আমি রাধারাণী সব লুকায়িত করে রখু ভাব তাঁকর যে মহিমা তাঁর রূপ মাধুরী তাঁর লীলা মাধুরী এ সর্বসাধারণের গম্য নুহে যে জীবর কামনা ভাবনা রয়েছে যে জীবর ভোগ বাসনা রয়েছে সে জীব কেবে রাধারাণীঙ্কর উপাসনা করে পারবনি অনন্য ভাবে যে উপাসনা করতে কৃষ্ণঙ্ সুখ কারণ প্রাকৃত মনর আমার যে মন হচ্ছে প্রাকৃত মন আমার প্রাকৃত মনর ধর্ম গোটা হল ইচ্ছা ভোগ ইচ্ছা এটা প্রাকৃত মন আমার যেকোন কার্য করি আমার ভোগ ইচ্ছা সুখ ইচ্ছা আমি ভক্তি কলে আমার নিজের সুখ ইচ্ছা সবুবেলে এটা প্রাকৃত মনর কাম আমি মায়া শক্তির রয়েছে কিন্তু লাদিনী শক্তি যে ভগবান যে তিনোটি প্রধান শক্তি অনেক রাধারাণীঙ্কর তত্ত্ব কিছু আমি বুঝবা এটা বহুত বড় তত্ত্ব লীলা কোণী আমার পরম্পরার আচার্য মানে কেবি এভাবে পব্লিক রে বা কুয়া যায় সর্বসাধারণ ব্যাখ্যা করতে কারণ সে জীবমান তাকে বুঝিপারে কারণ রাধারাণীঙ্কর স্থিতিটা কোণ কেবল এটি বুঝিয়া দরকার মাধবেন্দ্রপুরী আসলে সে রাধারাণীঙ্কর বিরহ ভাবটা সেইভাবে ভাবকু নেলে কিন্তু ব্যক্ত কলে অহো দীন দয়াড়ত নাথ মথুরা নাথ হে দীনঙ্কু দয়া করিবা নাথ যে কৃষ্ণ হে মথুরাঙ্কর নাথ রাধারাণী এইভাবে কান্দুলে দিন রাতে কাঁ কান্দুলে ଯେକୌଣସି ଜୀବ ଏଠି କ୍ରନ୍ଦନ କରୁଛି, କାହିଁ କାନ୍ଦୁଛି ସେ? ଯେକୌଣସି ଲୋକ ପଚାରେ ସେ କାହିଁ କାନ୍ଦୁଛି, ତାର ସୁଖର ବାଧା ହେଇଛି ସେଥିପାଇଁ ସେ କାନ୍ଦୁଛି, ନିଜ ଇଚ୍ଛା କିଛି ପୂର୍ଣ୍ଣ ହେଇପାରୁନି ସେଥିପାଇଁ ସେ କାନ୍ଦୁଛି, ନିଜର କାମନା କିଛି ବାଧା ସୃଷ୍ଟି ହଉଛି ସେଥିପାଇଁ ସେ କାନ୍ଦୁଛି, ସେ ଯୋଉ ଦୃଢ କାମନା କରୁଛି ସେଟା ତାର ପୂରଣ ହେଇପାରୁନି ସେଥିପାଇଁ କାନ୍ଦୁଛି, ଅନ୍ୟ ପାଇଁ କିଏ କାନ୍ଦୁଛି? ଅନ୍ୟକୁ ସୁଖ ଦେବା ପାଇଁ, ନିଜ ଜୀବନର ସର୍ବସ୍ୱ ସବୁକିଛି ଚାଲିଗଲା ପରେ ଅନ୍ୟକୁ ସୁଖ ଦେବା ପାଇଁ, ଏଇଟା ପ୍ରାକୃତ ମନର କାର୍ଯ୍ୟ ନୁହେଁ। କୃଷ୍ଣଙ୍କୁ ସୁଖ ଦେବାର ଯୋଉ ଇଚ୍ଛା ବଳବତୀ ହେଇକି ରହିବ ଏପରିକି ମୃତ୍ୟୁ ପର୍ଯ୍ୟନ୍ତ, ମୃତ୍ୟୁରେ ମଧ୍ୟ ଆନନ୍ଦ। ଯେମିତି ରାଧାରାଣୀ କୁହନ୍ତି ନା, ମୋର ଯଦି ଶରୀରଟା ବି ଯମୁନା ଜଳରେ ତୁମେ ଫିଙ୍ଗିଦେବ, ମୋ ତମାଳ ବୃକ୍ଷରେ ତୁମେ କେବେ ହେଲେ, ତମାଳ ବୃକ୍ଷରେ ମୋତେ ବାନ୍ଧିକି କେବେ ରଖିବ, କୃଷ୍ଣ କେବେ ବି ଆସିବେ ଆଲିଙ୍ଗନ କରିବେ। ମୃତ୍ୟୁ ଶରୀରଟା ସେମାନେ ଚାହିଁଲେ ମୃତ୍ୟୁବରଣ କରିପାରିବେନି, କିନ୍ତୁ ଶରୀର ନଷ୍ଟ ହେଇଗଲେ ବି କୃଷ୍ଣ ଇଚ୍ଛା, କୃଷ୍ଣ ସୁଖ, ଏଇଟା ପ୍ରାକୃତ ମନର କାର୍ଯ୍ୟ ନୁହେଁ, ଅପ୍ରାକୃତ ମନ, ଲାଦିନୀ ଶକ୍ତିର ବୃତ୍ତିର ତାଦାତ୍ମା ପ୍ରାପ୍ତ ମନ ଯାର ସେଇଟା। ଆମେ ସତ୍ୱଗୁଣରେ ଅତି ବେଶୀରେ ପ୍ରାକୃତ ସତ୍ୱଗୁଣରେ ଅଛେ। ଯେତେବେଳେ ଭଗବାନଙ୍କର ଭଜନ ସାଧନ କରି ଯୋଉ ରାଧାରାଣୀଙ୍କର ତତ୍ତ୍ୱ ରହିଛି, ରାଧାରାଣୀଙ୍କର ଯୋଉ ମହିମା ରହିଛି, ରାଧାରାଣୀଙ୍କ ପ୍ରଣାମରେ କରୁଣା କଥା ନିଦର୍ଶନ ଆସୁନି, କୃଷ୍ଣଙ୍କ ପ୍ରଣାମରେ ଆସୁଛି, ହେ କୃଷ୍ଣ କରୁଣା ସିନ୍ଧୁ। ରାଧାରାଣୀଙ୍କ ପ୍ରଣାମ ସର୍ବସାଧାରଣ ପ୍ରଣାମ ଆମେ କଣ କରୁଛେ, ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବିଶ୍ୱଭାନ ସୁତ ଦେବୀ ପ୍ରଣମାମି ହରିପ୍ରିୟ, ମୁଁ ଆପଣଙ୍କୁ କେବଳ ପ୍ରଣାମ କରୁଛି, ତାଙ୍କର କୃପା ତାଙ୍କର ଦୟା ଗୋଟେ ଜୀବ ବୁଝିପାରିବେନି, ତାଙ୍କୁ ଲୁକାୟତିକ ରଖା, ସବୁବେଳେ ରାଧାରାଣୀଙ୍କୁ ଲୁକାୟତିକ ରଖାଯାଉଛି, ତାଙ୍କର ପାଦପଦ୍ମ କେହି ଦର୍ଶନ କରିପାରିବେନି, ତାଙ୍କର ମୁଖପଦ୍ମ କେହି ଦର୍ଶନ କରିପାରିବେନି, କେବଳ ରାଧାଙ୍କୁ, ସେ କେବଳ ରାଧାଙ୍କୁ। ସେଥିପାଇଁ ଗୁରୁଦେବ ସେ ବ୍ରହ୍ମ ବିବର୍ତ୍ତ ପଦ୍ମପୁରାଣ ବାଣୀ କୁହନ୍ତି, ରାଧାରାଣୀ ଆବିର୍ଭାବ ହେଲେ କିନ୍ତୁ ଆଖି ଖୋଲୁନଥିଲେ, ସେ ଆଖି ଖୋଲୁନଥିଲେ, ଆଖି ବନ୍ଦ କରି ରହିଥିଲେ। କୃଷ୍ଣ ଯଦିଓ ସବୁ ବୃଷଭାନୁ ରାଜାଙ୍କର ସବୁ ସୁଖ ଥିଲା, ସବୁ ଆନନ୍ଦ ପୁରୀରେ ଭରି ହେଇକି ରହିଥିଲା, କିନ୍ତୁ ବୃଦ୍ଧା ବୟସରେ କନ୍ୟାଟି ପ୍ରାପ୍ତ ହେଲେ କିନ୍ତୁ ଆଖି ଖୋଲୁନଥିଲେ, ଦୁଃଖ ଲାଗୁଥିଲା ଯେ ମୋ କନ୍ୟା ଅନ୍ଧ ହେଇଯିବେ, କିନ୍ତୁ କୃଷ୍ଣ ହିଁ ଗଲେ, ନନ୍ଦ ମହାରାଜ କୃଷ୍ଣ ଯଶୋଦା ଯାଇଛନ୍ତି, ରାଧାରାଣୀ ଏକାକି ଘର ଭିତରେ ଶୟନ କରିଛନ୍ତି, ପରସ୍ପର ବାର୍ତ୍ତାଳାପ କରୁଛନ୍ତି, କୃଷ୍ଣ ଯାଇ ରାଧାରାଣୀଙ୍କୁ ସ୍ପର୍ଶ କରିଛନ୍ତି, ତାଙ୍କ ଚକ୍ଷୁକୁ ସ୍ପର୍ଶ କରିବା ମାତ୍ର ରାଧାରାଣୀଙ୍କର ଚକ୍ଷୁ, ରାଧାରାଣୀ ଚକ୍ଷୁ ଖୋଲିଛନ୍ତି, କାହିଁକି ନା ସେ କୃଷ୍ଣ ଛଡା କାହାକୁ ଦେଖିବେନି, କୃଷ୍ଣ ଛଡା ସେ କାହାକୁ ଜାଣନ୍ତି ନା, ହେଉଛି ଲାଦିନୀ ଶକ୍ତିର ବୃତ୍ତି, କେବଳ କୃଷ୍ଣ ସୁଖ ଆମ ହୃଦୟଟା ନାହିଁ। ଭଗବାନଙ୍କର ଯୋଉ ତିନି ଶକ୍ତି ରହିଛି, ଚିତ୍ ଶକ୍ତିର ତିନିଟା ବୃତ୍ତି ରହିଛି, ସଚିତ ଆନନ୍ଦମୟରେ ସନ୍ଦିନୀ ସମ୍ବିତ ଆଉ ଲାଦିନୀ, ଏ ଯୋଉ ଲାଦିନୀ ଶକ୍ତି ଏହାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ରାଧାରାଣୀ, ସେ କୃଷ୍ଣଙ୍କର, କୃଷ୍ଣଙ୍କଠାରୁ ଅଭିନ୍ନ, ତାଙ୍କରି କୃପା ତାଙ୍କୁ ସବୁବେଳେ ଲୁକାୟତିକ ରଖାଯିବ। ଦେଖନ୍ତୁ ତାଙ୍କ ପ୍ରଣାମ ମନ୍ତ୍ରରେ କଣ ରଖାହେଲା, ହେ କୃଷ୍ଣ କରୁଣା ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧି ବୃନ୍ଦାବନେଶ୍ୱରୀ ବୃଷଭାନ ସୁତେ ଦେବୀ ପ୍ରଣମାମି ହରିପ୍ରିୟ। କୃଷ୍ଣଙ୍କୁ କରୁଣା ସିନ୍ଧୁକୁ ଆଗଲା, ରାଧାରାଣୀଙ୍କର କାହିଁକି, ଅଲଗା ପ୍ରଣାମରେ ଅଛି, ଅଲଗା ପ୍ରଣାମରେ କରୁଣାର କଥା ଅଛି, କିନ୍ତୁ ରାଧାରାଣୀଙ୍କର ଯୋଉ କରୁଣା, ରାଧାରାଣୀଙ୍କର ଯୋଉ ଦୟା ଗୋଟେ ବଦ୍ଧ ଯିବ, ସେ କିଛି ବୁଝିପାରିବେନି। ଯଦି ସେ ରାଧାରାଣୀଙ୍କୁ ବୁଝିବା ପାଇଁ ଚାହେଁ, ତାହେଲେ ରାଧାଙ୍କର ଯୋଉ ଭାବ ଗୋଟେ ମଣିଷ କେମିତି ବୁଝାଯିବ, ମୁଁ ଆପଣଙ୍କୁ ବୁଝିବା, ଆପଣ ମୋତେ ବୁଝିବେ, ଆମର ରୂପକୁ ଦେଖି ବୁଝିପାରିବେନି, କେବଳ ଭାବକୁ ବୁଝିବ, ଭାବଟାକୁ ଯିଏ ବୁଝିପାରେ ସେ ବ୍ୟକ୍ତିକୁ ବୁଝିବ। ରାଧାରାଣୀଙ୍କର ଯୋଉ ଭାବଟା କଣ ଭାବ, ରାଧାରାଣୀଙ୍କର ଯୋଉ ଭାବଟା କିଏ ଧରିକି ଆସିଥିଲେ, ମହାପ୍ରଭୁ ଧରିକି ଆସିଥିଲେ, ରାଧା ଶବ୍ଦ ମାଧବେନ୍ଦ୍ର ପୁରୀଙ୍କ ପାଖରୁ ଆମର ଯୋଉ ଆରମ୍ଭ ହେଇଛନ୍ତି, ସେ ଭାବଟାକୁ ସବୁବେଳେ ଲୁକାୟତ ହେଇକି ରହିଛି, ତାକୁ କେବଳ ମହାପ୍ରଭୁ ଆସିକି ଖୋଲିଲେ। ସେଥିପାଇଁ ବାସୁଘୋଷ ଲେଖିଲେ ନା, ଯଦି ଗୌର ନା ହୋଇତ କେମ ନ ହୋଇତ, ଯଦି ଗୌରାଙ୍ଗ ମହାପ୍ରଭୁ ନ ଆସିଥାନ୍ତେ, ତାହେଲେ ରାଧାର ମହିମା ପ୍ରେମ ରସ ସୀମା ଜଗତେ ଜାନା ତକେ, ରାଧାରାଣୀଙ୍କର ଯୋଉ ମହିମା ପ୍ରେମ ରସର ସୀମା ଏ ଜଗତରେ କେହି ଜାଣିପାରିନଥାନ୍ତେ। ସବୁବେଳେ ରାଧାରାଣୀଙ୍କୁ ଜଗତର ସମସ୍ତେ ଅଲଗା ଦୃଷ୍ଟିରେ ହିଁ ଦେଖିଛନ୍ତି, ସେ କି ବୁଝିପାରନ୍ତି ରାଧାରାଣୀଙ୍କୁ, ରାଧାଙ୍କର ତତ୍ଵ, ରାଧାଙ୍କର ମହିମା, ରାଧାଙ୍କର ଉତ୍ସର୍ଗ କୃଷ୍ଣଙ୍କ ପାଇଁ କି ବୁଝିପାରିବେ? ପ୍ରକୃତ ଜୀବ କାହାର ଅଧିକାର ନାହିଁ ବୁଝିବା ପାଇଁ, କୌଣସି ଜୀବର ଅଧିକାର ନାହିଁ, ଏ ଜଗତର ସର୍ବୋଚ୍ଚ ସ୍ଥିତିରେ ରହୁଛନ୍ତି ରାଧାରାଣୀ, ଯେଉଁ ଭାବଟାକୁ କୃଷ୍ଣ ହିଁ ପ୍ରାପ୍ତ ହେଇପାରୁନାହାନ୍ତି, ସେଥିପାଇଁ ତାଙ୍କର ଲୋଭ ଆସିଛି, ସେ ନିଜେ ଗୌର ହେଇଛନ୍ତି, ଆସ୍ୱାଦନ କରିବା ପାଇଁ, ଏ ଯୋଉ ନାମ ଆଜି ବିରହରେ ଆସ୍ୱାଦନ କରୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ହରେ ହରେ, ସବୁବେଳେ କ୍ରନ୍ଦନ କରୁଥିଲେ, ସବୁବେଳେ କ୍ରନ୍ଦନ କରୁଥିଲେ ଆସ୍ୱାଦନ କରିବା ପାଇଁ। ରାଧାରାଣୀଙ୍କର କେଉଁ ଭାବ? ଏ ଯୋଉ ଲାଦିନୀ ଶକ୍ତି, ଲାଦିନୀର ସାର ପ୍ରେମ, ପ୍ରେମ ସାର ଭାବ, ଭାବେର ପରମା କଷ୍ଟା ଅଟେ ମହାଭାବ, ଏଭଳି ଅଛନ୍ତି ଲାଦିନୀ। ଯୋଉ ଭଗବାନଙ୍କର ତିନୋଟି ଶକ୍ତି ରହିଲେ, ସମ୍ବିତ, ସନ୍ଦିନୀ, ଲାଦିନୀ, ଲାଦିନୀ ଶକ୍ତିର ସାର ହଉଛି ଭାବ, ଲାଦିନୀର ସାର ପ୍ରେମ, ଲାଦିନୀର ସାର ହଉଛି ପ୍ରେମ। ଭଗବାନଙ୍କର ଶକ୍ତି ଯେମିତି ତିନିଟା ଗୁଣ, ମାୟାର ତିନିଟା ଶକ୍ତି ରହିଲା, ସତ୍ୱଗୁଣ, ରଜଗୁଣ, ତମଗୁଣ, ଭଗବାନଙ୍କର ଯୋଉ ଲାଦିନୀ ଶକ୍ତି, ଲାଦିନୀ ଶକ୍ତିର କାର୍ଯ୍ୟ ହେଲା ଲାଦିନୀର ଦ୍ୱାରା କରେ ଭକ୍ତର ପୋଷଣ, ଭକ୍ତର ଯୋଉ ଭକ୍ତିର ପୋଷଣ ହବ, ଏ ଲାଦିନୀ ଶକ୍ତି ଆବିର୍ଭାବ ହେଲେ। ଏ ଲାଦିନୀ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ କିଏ? ରାଧାରାଣୀ। ସେଥିପାଇଁ କୁହାଯାଏ ଏ ଲାଦିନୀର ସାର ହଉଛି ପ୍ରେମ। ଏ ଲାଦିନୀ ଶକ୍ତି ଯେତେବେଳେ ଯେମିତି ଆମେ କ୍ଷୀରକୁ ଆଉଟ୍ ଅଛି, ଆଉଟ୍ ହେଲେ କଣ ହଉଛି? ସେ ଗାଢ଼ ହଉଛି। ସେ ଲାଦିନୀ ଶକ୍ତି ଯେତେବେଳେ ପରିପକ୍ ଅବସ୍ଥାକୁ ଯିବ, ପ୍ରେମ, ପ୍ରେମର ସାର ହଉଛି ଭାବ, ଭାବର ସାର ହଉଛି ମହାଭାବ, ମହାଭାବ ସ୍ୱରୂପିଣୀ ରାଧା ଠାକୁରାଣୀ, ତମ ଠାକୁରାଣୀ ବୋଲି କୁହାଗଲା। ଗାଁରେ ଆପଣ ଗୋଟେ ଶୁଣିଥିବେ ନା, ଆମ ଠାକୁରାଣୀ ଅଛନ୍ତି। ଠାକୁରାଣୀ କାହିଁକି କୁହାଯାଏ? ମହିମା ମଣ୍ଡିତ, ତମ ଅତି ମହିମାମୟ ତାଙ୍କୁ ରାଧାରାଣୀଙ୍କୁ କୁହାଯାଉଛି ଠାକୁରାଣୀ। ଲାଦିନର ସାର ପ୍ରେମ, ପ୍ରେମ ସାର ଭାବ। ଆମ ଗୋସ୍ୱାମୀମାନେ, ଆଚାର୍ଯ୍ୟମାନେ କେବଳ ଦୂରରୁ ପ୍ରଣାମ କରିଛନ୍ତି, ବଡ ବଡ ଭକ୍ତମାନେ ଯେଉଁଠି ଉଦ୍ଧବ ଯେତେବେଳେ ପ୍ରଣାମ କରୁଛନ୍ତି, ସେ ବନ୍ଦେ ନନ୍ଦନ ବ୍ରଜସ୍ତ୍ରୀ ନାମ କହୁଛନ୍ତି। ରାଧାରାଣୀଙ୍କର ପାଦପଦ୍ମଙ୍କୁ ପ୍ରଣାମ କରିବା ପାଇଁ, ତାଙ୍କ ଚରଣ ଧୂଳି ପ୍ରାପ୍ତ ହେବା ପାଇଁ ବି କେହି ସାହସ କରନ୍ତି ନା, କେବଳ ଦୂରରୁ ପ୍ରଣାମ କରନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ବାରମ୍ବାର ତାଙ୍କ ଟୀକାର ରଚନା କରିଛନ୍ତି, ତାଙ୍କ ଭାବକୁ ଦୂରରୁ ପ୍ରଣାମ। ଆମେ କେବେ ତାଙ୍କ ଭାବକୁ ସ୍ପର୍ଶ କରିପାରିବୁନୁ। କେମିତି ଜଣେ କାନ୍ଦି ପାରିବ? ଅନ୍ୟର ସୁଖ ପାଇଁ କାନ୍ଦୁଥିବ, ଲାଞ୍ଚୁଥିବ, ହସୁଥିବ, ଏମିତି କେମିତି ଦେଖିଛନ୍ତି କେବେ? ଯେଉଁଟା ରାଧାଙ୍କର ଭାବ, ସେଟା ରାଧାଙ୍କ ଲୀଳାରେ ପ୍ରକଟ ହେଇନି, ଗୌର ଲୀଳାରେ ପ୍ରକଟ ହେଇଛି। କାରଣ ତାଙ୍କ ଭାବଟା ପ୍ରକଟ ହେଇଛି କେଉଁଠି? ଭାବର ପ୍ରାଧାନ୍ୟ ତା ଗୌର ଲୀଳାରେ ଅଛି। ରାଧାଙ୍କର ଅନ୍ତର ଭାବ, କେବଳ ଦିନ ରାତି ସେ କୃଷ୍ଣଙ୍କ ସୁଖ ଚିନ୍ତା କରି କାନ୍ଦୁଥିଲେ, କିନ୍ତୁ ତାଙ୍କର ଯୋଉ ଭାବଟା ପୁରା ପ୍ରକଟ ହେଲା, ମହାଭାବ ଯୋଉ ପ୍ରକଟ ହେଇଛନ୍ତି, ମହାଭାବର ଯୋଉ ସ୍ୱରୂପଟା ପ୍ରକଟ ହେଇଛି ଗୌର ଲୀଳାରେ। ସେଥିପାଇଁ ଆମର ଡାଇରେକ୍ଟ ଆମେ କେବେ ସିଧା ରାଧାକୃଷ୍ଣ ଉପାସନା କରିପାରିବାନି, ତାଙ୍କ ଭାବଟାକୁ ବୁଝିବା ପାଇଁ। ଯେମିତି ଆମେ ଆମେ ଶୁଣୁଥିଲୁ ତାଙ୍କ ପ୍ରଣାମ ମନ୍ତ୍ରରେ କରୁଣା କଥା ନାହିଁ, କିନ୍ତୁ ରାଧାରାଣୀ କେମିତି କରୁଣାମୟ ହେବେନି, ସେ କେମିତି କରୁଣାମୟୀ ହେବେନି? ଏ ଜଗତରେ ପ୍ରତ୍ୟେକ ଦେଖିବେ ପୁରୁଷ ଅପେକ୍ଷା ନାରୀ ହେଉଛନ୍ତି ସାଧାରଣ, ତାଙ୍କୁ କରୁଣାମୟୀ କୁହାଯାଏ। କିନ୍ତୁ ତାଙ୍କ ପ୍ରଣାମ ମନ୍ତ୍ର ଜଣାପଡୁଛି, ବା ତାଙ୍କର ଅଲଗା ପୁରାଣରେ ଅଲଗା ଅଛି, ସାଧାରଣ ଯୋଉ ପ୍ରଣାମ ମନ୍ତ୍ର ବୁଲୁଛେ, କିନ୍ତୁ ତାଙ୍କର କରୁଣାଟା କଣ? ନମ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତେ। ସେ ତ ଗୌର ରୂପରେ ଆସିଲେ, ତାଙ୍କର କରୁଣାଟାକୁ ଭକ୍ତକୁ କେମିତି ଭଲ ପାଇଯାଏ, ରାଧାରାଣୀ ସେମିତି ତାଙ୍କ ଭାବଟାକୁ ପ୍ରକଟ କରିଛି। ଗୌର ସ୍ୱରୂପ ମାନେ ରାଧାର ଭାବ, ଗୌରଙ୍ଗ ନୁହେଁ ମୋର ରାଧାଙ୍ଗ ସ୍ପର୍ଶନ, ବ୍ରଜେନ୍ଦ୍ର ସୁତ ବିନା ନା ସ୍ପର୍ଶେ ଅନ୍ୟ ଜନ, ରାଇରାମାନନ୍ଦଙ୍କୁ କହୁଛନ୍ତି ଯେ କୃଷ୍ଣ ଯେ ଶ୍ୟାମ ସୁନ୍ଦର, ସେ ଢାଙ୍କା ହେଇଥିଲେ, ତାଙ୍କୁ ଢାଙ୍କି ଦିଆ ହେଇଥିଲା। ଗୌର ଯୋଉ ସ୍ୱରୂପ, ମହାପ୍ରଭୁଙ୍କ ଯୋଉ ସ୍ୱରୂପ, କାହା ଭାବରେ ଢଙ୍କା ହେଇଥିଲା? ତପ୍ତ ରାଧାଙ୍କର ଭାବରେ, ପ୍ରଥମ ଆବରଣଙ୍କର ରଖା ହେଇଥିଲା। ସେଥିପାଇଁ କୃଷ୍ଣଙ୍କର ସେଠି ଭାବ କିଛି ନାହିଁ, ସେଠି ଭାବ ହଉଛି କାହାର? ସେ କୃଷ୍ଣ ନିଜେ, ସେ ଗୌର ହେଇକି ଆସିଥିଲେ, କିନ୍ତୁ କୃଷ୍ଣଙ୍କୁ ଆବରଣଙ୍କର ରଖା ଦିଆ ହେଇଥିଲା। କେଉଁ ଭାବରେ? ରାଧା ଭାବରେ। ତାର କେଉଁଟା ରହିବ? ଯେମିତି ଗୋଟେ ମନୁଷ୍ୟ, ତାକୁ ଗୋଟେ ଭୂତ ତାକୁ ଧରିନେଲା, ଭୂତ ଧରିଲା ପରେ ସେ କାହାର କଣ କରୁଛି? ସେ କଣ ଆକ୍ଟିଂ କରୁଛି? ଯାହା ଯୋଉ ତାର ସେ ବ୍ୟକ୍ତିର କାର୍ଯ୍ୟକଳାପକୁ ସେ ଆବରଣ କରିଦେଇକି, ଯିଏ ତା ସ୍ୱରରେ ପ୍ରବେଶ କଲା, ଯୋଉ ବ୍ୟକ୍ତିଟି, ଯୋଉ ଆତ୍ମାଟି ବା ଭୂତଟି, ସେ ହିଁ କାର୍ଯ୍ୟ କରୁଛି। ସେଭଳି ଏ ଯୋଉ ନମ ମହାବଦାନ୍ୟ କୃଷ୍ଣ ପ୍ରେମ ପ୍ରଦାୟତ, ସେ ନିଜେ କୃଷ୍ଣ, କିନ୍ତୁ ତାଙ୍କୁ ତାଙ୍କର ଭାବଟାକୁ କିଏ ପ୍ରାଧାନ୍ୟ, ତାଙ୍କ ଭାବଟାକୁ କିଏ ଆବରଣ କରିଦେଇଛନ୍ତି? ରାଧା। ସେ ନିଜେ ଚାହୁଁଛନ୍ତି ରାଧାର ଭାବକୁ ଆସ୍ୱାଦନ କରିବା, ସେ ଚୋରି କଲେ ଏ ମହାଭାବକୁ। ଏ ବହୁତ ବଡ ଟପିକ, କାରଣ ତତ୍ତ୍ୱ କେବଳ ଆମେ ସ୍ପର୍ଶ କରିବା, ଆଉ କିଛି ସ୍ପର୍ଶ କରିପାରିବେ ରାଧାଙ୍କୁ? ଯାହାର ସୁଖବାଞ୍ଛା ଅଛି ସେ ରାଧାଙ୍କୁ ବୁଝିପାରିବେନି। ସେଥିପାଇଁ କୁହାଗଲା ଆଗେ ନିତ୍ୟାନନ୍ଦ ପ୍ରଭୁଙ୍କୁ, ଆଗେ ନିତ୍ୟାନନ୍ଦ ପ୍ରଭୁ ତୁମକୁ ମାର୍ଜନ କରିବେ, ତୁମ ହୃଦୟକୁ ନିତ୍ୟାନନ୍ଦ ପ୍ରଭୁ କୃପା କରିବେ, ତୁମ ହୃଦୟରୁ କାମନା ବାସନା ଯିବ ଆର୍ କବେ ନିତାଇ ଚାନ୍ଦର କରୁଣା ହେବେ ସଂସାର ବାସନା ଆମର କବେ ତୁଚ୍ଛ ହେବେ ସଂସାର ବାସନା ଥିଲା ପର୍ଯ୍ୟନ୍ତ ତୁମେ କେବେ ରାଧାକୃଷ୍ଣଙ୍କ ଉପାସନା କରିପାରିବ ନାହିଁ ଆମର ଆଚାର୍ଯ୍ୟମାନଙ୍କର ମତ ହେଲା ଏହା ତାଙ୍କର ନାମ ରାଧାଙ୍କର ନାମକୁ ଉଚ୍ଚାରଣ କରିବା ପାଇଁ ରାଧାଙ୍କର ନାମ କିଏ ଉଚ୍ଚାରଣ କରନ୍ତି ରାଧାଙ୍କର ନାମକୁ କିଏ ଉଚ୍ଚାରଣ କରନ୍ତି କୃଷ୍ଣ ଉଚ୍ଚାରଣ କରନ୍ତି କୃଷ୍ଣ ଉଚ୍ଚାରଣ କରନ୍ତି ରାଧେ 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 ଏତେ ବଡ଼ ଭାବ ସେ ଭାବକୁ ଏ ଜଗତର କେହି ଗୀତ ଗୋବିନ୍ଦ ଆଜି ଶାସ୍ତ୍ରରେ ମହାପୁରୁଷ ସେଟାକୁ ଆସ୍ୱାଦନ କରୁଥିଲେ ବୀର ଭାବକୁ ଗୀତ ଗୋବିନ୍ଦ ଶାସ୍ତ୍ରରେ ସବୁ ରାଧାଙ୍କର ଭାବ କଣ କିଏ କୃଷ୍ଣଙ୍କ ପାଇଁ ଏମିତି ଚିନ୍ତା କରିପାରେ ଚବିଶ ଘଣ୍ଟା ତାଙ୍କ ସୁଖ ପାଇଁ ଲେଖିଣୀ ଗୀତ ଗୋବିନ୍ଦରେ ସେ ପତତି ପତତ୍ରେ ବିଚଳିତ ପତ୍ରେ ସଙ୍କିତ ଭବଡୁପୟାନମ ରଚୟତି ଶୟନମ ସଚକିତ ନୟନମ ସବୁବେଳେ ଶଯ୍ୟା କୁଞ୍ଜରେ ଶଯ୍ୟାକୁ ପ୍ରସ୍ତୁତ କରିକି ଚକିତ ନୟନରେ ଚାହିଁଥିବେ କୃଷ୍ଣ କେତେବେଳେ ଆସିବେ ପତ୍ର ଟିକେ ହଲି ଯାଉଛି ପତ୍ର ଟିକେ ପତତି ପତତ୍ରେ ବିଚଳିତ ପତ୍ରେ ପତ୍ରଟା ଯୋଉ ଗଛରେ ଶୁଖିଲା ପତ୍ର ଦି ପତତି ପତତ୍ରେ ବିଚଳିତ ପତ୍ରେ ସଙ୍କିତ ଭବଡୁପୟାନ ପତ୍ର ଯଦି ଶୁଖିଲା ପତ୍ର ଯଦି ଖସି ପଡୁଛି ରାଧାରାଣୀ କଣ କଣ ଭାବୁଛନ୍ତି ଶୁଖିଲା ପତ୍ର ପଡିଲେ କେବେ ଶବ୍ଦ ହୁଏ ଶୁଖିଲା ପତ୍ରଟା ଯଦି ପଡିଯିବ କାହାକୁ ଶବ୍ଦ ହବ ହଁ ଯଦି ଶବ୍ଦ ହବ କେତେ ବଡ ଶବ୍ଦଟା ହବ ଗୋଟେ ଶୁଖିଲା ପତ୍ରଟା ଗଛରୁ ପଡୁଛି କେତେ ବଡ ଶବ୍ଦଟା ହବ ସେଇଟାକୁ ଭାବୁଛନ୍ତି ସେତିକି ଶବ୍ଦକୁ ଶୁଣିକି ଭାବୁଛନ୍ତି କିଏ ଆସୁଛନ୍ତି କୃଷ୍ଣ ସଙ୍କିତ ଭାବ ଡୁପୟାନ ସଙ୍କିତ ହେଇଯାଉଛନ୍ତି ଭୟ କରୁଛନ୍ତି କୃଷ୍ଣ କାହିଁକି ଆସିଲେନି କଣ ଆସିଲେ କୃଷ୍ଣ ସଚକିତ ନୟନ ହରିଣୀ ବୋଲି ଚାହୁଁଛନ୍ତି କିଏ କୃଷ୍ଣଙ୍କ ପାଇଁ ଏମିତି କାନ୍ଦି ପାରିବ କିଏ ସେ ଭାବକୁ ବୁଝିପାରିବ ଯିବ ଯାହାର ଦେହଧାରଣା ଅଛି ସେ କେବେ ବୁଝିପାରିବ ସେ ରାଧାରାଣୀଙ୍କର ରୂପକୁ ବର୍ଣ୍ଣନା କରିବ ସେ ଗୁଣକୁ ବର୍ଣ୍ଣନା କରିବ ସେଥିପାଇଁ ଦୂରରୁ ଉଦ୍ଧବ ଆଦି ଭକ୍ତମାନେ ଆଚାର୍ଯ୍ୟମାନେ କେବଳ କହୁଛନ୍ତି ତାଙ୍କ ପଦବୀ ଛାଡ ବ୍ରଜଗୋପୀମାନଙ୍କର ପଦବୀକୁ ଛାଡିଦିଅ ତାଙ୍କ ସ୍ଥିତିକୁ ଛାଡିଦିଅ ତାଙ୍କୁ ଦୂରରୁ ପ୍ରଣାମ ଆଉ ରାଧାଙ୍କୁ ତାଙ୍କୁ କେବଳ ମାନସରେ ପ୍ରଣାମ ତାଙ୍କ ନାମ ଉଚ୍ଚାରଣ କରିବାକୁ ଭୟ କରନ୍ତି କାରଣ କେହି ଯଦି କୃଷ୍ଣଙ୍କୁ ଜାଣିଥାନ୍ତି କୃଷ୍ଣ ଯଦି କାହାର ଅଧୀନରେ ଥାନ୍ତି ସେ କାହାର ଅଧୀନରେ ରାଧାଙ୍କ ଅଧୀନରେ ଏ ଜଗତର ଗୁରୁ କିଏ କୃଷ୍ଣ ବନ୍ଦେ ଜଗତ ଗୁରୁ କହୁଛନ୍ତି ନା ସମସ୍ତେ କୃଷ୍ଣ ହେଉଛନ୍ତି ଜଗତ ଗୁରୁ କିନ୍ତୁ କୃଷ୍ଣ କାହାକୁ ଗୁରୁ ମାନିଛନ୍ତି ରାଧା ପ୍ରେମ ଗୁରୁ ଆମେ ଶିଷ୍ୟ ନଟ ମୁଁ ଶିଷ୍ୟ ମୋର ଗୁରୁ କିଏ ଆ ଜଗତ ଗୁରୁ କେମିତି ଗୁରୁ ନା ରାଧାର ପ୍ରେମରେ ମୁଁ ହଉଛି ଗୁରୁ ମତେ ପ୍ରେମ ଶିଖିବାକୁ ପଡିବ କେମିତି ସେ ଏଇଟା ମହାପ୍ରଭୁ ଶିଖେଇଲେ ମହାପ୍ରଭୁ ନ ଆସିଲେ ଗୌର ନ ହୋଇତ ରାଧାର ମହିମା ପ୍ରେମ ରସ ସୀମା ଜଗତ ଜାନ ଏତେ ମହାପ୍ରଭୁ ଦେଖେଇଛନ୍ତି ଯଦି କେହି ବୁଝିବା ପାଇଁ ଚାହୁଁଛନ୍ତି ରାଧାରାଣୀ କିଏ ରାଧା ରାଧାରାଣୀଙ୍କ ଲୀଳାରେ ବୁଝିପାରିବେନି ଗୌର ଲୀଳାରେ ବୁଝିବ କୃଷ୍ଣଙ୍କ ବିରହରେ ରାଧାରାଣୀ କାନ୍ଦୁଥିଲେ ମାନ କରୁଥିଲେ ମାନ ଭଞ୍ଜନ ହଉଥିଲା କିନ୍ତୁ କେବେ ଶୁଣିଛନ୍ତି ସମୁଦ୍ର ଭିତରେ କେଉଁ ଯମୁନାରେ ରାଧାରାଣୀ ପଡିକି ରହିଛନ୍ତି ରାତାରାତି ମହାପ୍ରଭୁ କଣ କରୁଥିଲେ ଜଳ କ୍ରୀଡ଼ା ଲୀଳାକୁ ସ୍ମରଣ କରୁଥିଲେ ଯମୁନା ଚାଲୁଥିଲେ କୋଉଠି ସମୁଦ୍ରକୁ ଦେଖି ଦେଉଥିଲେ ସମୁଦ୍ରର ବର୍ଣ୍ଣ କିଭଳି ଶ୍ୟାମ ବର୍ଣ୍ଣ ଆସିଯାଉଥିଲା ଜଳ କେଳି ଲୀଳା ସ୍ମରଣ ଜଳ ଭିତରେ ଲମ୍ଫ ପ୍ରଦାନ କରୁଥିଲେ ବାସ୍ ଅନ୍ତଲୀଳାରେ କେବଳ ମନ ଶରୀର ସେମିତି ପଡିକି ରହିଥିଲା ପୁରା ବ୍ରଜ ଲୀଳା ଚିନ୍ତାକୁ ସେ ରାଧା ପୁରା ରାଧା ଭାବରେ ରହୁଥିଲେ ଆଉ ଫେରିଲା ବେଳକୁ ଶରୀର ଅଙ୍ଗ କିଭଳିଆ ହସ୍ତ ସନ୍ଧି ସବୁ ଭାରି ଯାଇଥିବ ଏଟାକୁ ସନ୍ଧି କୁହାଯାଏ ଏ ଜଏଣ୍ଟ ଏସବୁ ଭାରି ଯାଇଥିବ ଗୋଟେ ଗୋଟେ ହାତ ଦୁଇ ହାତ ତିନି ହାତ ମାନେ କେବଳ ଚର୍ମ ଲାଗିଥିବ ସବୁ ସନ୍ଧିରୁ ଭାରି ଯାଇଥିବ ଏ ଲୀଳା କିଏ ଦେଖିଛି କେବେ ନା କେଉଁ ରାଧାରାଣୀଙ୍କୁ ପ୍ରକଟ କରିଛନ୍ତି କିନ୍ତୁ ସେଇ ରାଧା ଭାବକୁ ଯେତେବେଳେ ଗୌରାଙ୍ଗ ମହାପ୍ରଭୁ ଧରିକି ଆସିଛନ୍ତି କୁଷ୍ମାଣ୍ଡ ଭଳିଆ କୁଷ୍ମାଣ୍ଡ ଯୋଉ କୁହନ୍ତିନି କୁଷ୍ମାଣ୍ଡ ଭଳିଆ ଶିମୁଳିର କଣ୍ଟା ଭଳିଆ ତାଙ୍କର ସବୁ ଲୋମକୁ ପହେଇଥିବ ରକ୍ତ ଉଦ୍ଗମ ହଉଥିବ କାହାର ବିରହରେ କୃଷ୍ଣଙ୍କ ବିରହରେ ରାଧାଙ୍କର ଏ ହଉଛି ମହିମା ଏ ରାଧାଙ୍କର ଭାବକୁ ବୁଝିବାକୁ ହେଲେ ଗୌରଙ୍କୁ ବୁଝିବାକୁ ପଡିବ ତାଙ୍କର ଭାବକୁ ବୁଝିବାକୁ ପଡିବ ଗୌର ବିହିତ କୀର୍ତ୍ତନ ଶୁଣି ସେତେ ଭକ୍ତ ଠାକୁର ଲେଖିଲେ ଆନନ୍ଦ ହୃଦୟ ମାତେ ଗୌର ବିହିତ କୀର୍ତ୍ତନ ବିରହରେ ଗୌରାଙ୍ଗ ମହାପ୍ରଭୁ ଯେଭଳି କୃଷ୍ଣଙ୍କର ନାମ କରୁଥିଲେ ରାଧାରାଣୀ ଯେଭଳି ସଙ୍କିତ ହେଇ କୃଷ୍ଣଙ୍କୁ ଚାହୁଁଥିଲେ ଯେଭଳି ମାଧବେନ୍ଦ୍ରପୁରୀ ପ୍ରାର୍ଥନା କରିଛନ୍ତି ଯେଭଳି ମହାପ୍ରଭୁ ପ୍ରାର୍ଥନା କରିଛନ୍ତି ସେଭଳି ରାଧାରାଣୀଙ୍କର ମହିମାକୁ ବୁଝିବାକୁ ହେଲେ କେବଳ ଗୋଟେ ସଂକ୍ଷେପ ଆମେ ଲୀଳା ଆଲୋଚନା କରିବା ଏତେ ବହୁତ ବଡ଼ ଲାଦିନୀର ସାର ପ୍ରେମ, ପ୍ରେମ ସାର ଭାବ। ଗୋଟେ ଜୀବ ତାର ଜୀବନଟା ଆରମ୍ଭ ହୁଏ ଭକ୍ତି, ବହୁ ଜନ୍ମ ବୁଲିଲା ପରେ ସେ ଗୋଟେ ମନୁଷ୍ୟ ଜନ୍ମ ପାଇଲା। ମନୁଷ୍ୟ ଜନ୍ମରେ ବହୁ ସ୍ୱୀକୃତି ଅର୍ଜନ କଲା ପରେ ସେ କେଉଁ ସ୍ତରକୁ ଆସିବ, ତାର ଗୋଟେ ଚେତନା ଉନ୍ମେଷ ସ୍ତରକୁ ଆସିଲା, ବିକଶିତ ଚେତନା ସ୍ତରକୁ ଆସିଲା। ସେ ଜାଣିବ ମୁଁ ହଉଛି ଆତ୍ମା, ମୋର ଭକ୍ତି କରିବା କର୍ତ୍ତବ୍ୟ, ଭଗବାନଙ୍କୁ ସେ ଜାଣିବ। ତାପରେ ସେ ସାଧୁସଙ୍ଗ କଲେ, ଶ୍ରଦ୍ଧାରୁ ତା ଜୀବନଟା ଆରମ୍ଭ ହେଲା। ଶ୍ରଦ୍ଧା ତାର ବିଶ୍ୱାସ, ଶ୍ରଦ୍ଧା ସାଧୁସଙ୍ଗ ଭୋଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ, ପ୍ରେମ ପର୍ଯ୍ୟନ୍ତ ସେ ଯାଇପାରିବ। ସେ ଯାଇପାରିବ ମାନେ ସାଧାରଣ ଦ୍ୱାରା ଯାଇପାରିବନି। ଏ ପ୍ରେମଟା ଲାଦିନୀ ଶକ୍ତିର ବୃତ୍ତି। ଆଉ ପ୍ରକୃତ ମନର କଣ ବୃତ୍ତି? ପ୍ରକୃତ ମନ ଆମର ଯୋଉ ମନ, ଆମ ମନଟା କାମ କରୁଛି ନା, ଆମ ମନର ବୃତ୍ତି କଣ? ନିଜ ଇଚ୍ଛା। ପ୍ରକୃତ ମନର ବୃତ୍ତି ହେଲା ସବୁବେଳେ ପ୍ରକୃତ ମନର ସ୍ୱଭାବ ହେଲା ଇଚ୍ଛା, ସୁଖ ଇଚ୍ଛା। ଲାଦିନୀ ଶକ୍ତିର ବୃତ୍ତି କଣ? କୃଷ୍ଣ ଇଚ୍ଛା, କୃଷ୍ଣ ସୁଖ ଇଚ୍ଛା, କୃଷ୍ଣ ସୁଖ ପ୍ରୀତି, ଆମର ନିଜ ସୁଖ, ଏତିକି ହେଲା ପାର୍ଥକ୍ୟ। ତେଣୁ ଏଇ ଇନ୍ଦ୍ରିୟ ଏ ମନକୁ ସାଧୁଗୁରୁଙ୍କ ଦୟା, ଆଉ ସେଥିପାଇଁ ଭଗବାନ କଣ କଲେ, ସାହାଯ୍ୟ କଲେ। ନାମରେ ନାମ ନାମ କାରି ବହୁଦା ନିଜ ସର୍ବତ ଶକ୍ତି ସ୍ତତ୍ର ଅର୍ପିତା ନିୟମିତ ସ୍ମରଣୀୟ ନକାର। ନାମ ଦ୍ୱାରା, କଥା ଦ୍ୱାରା, ସାଧୁ ସେବା ଦ୍ୱାରା, ଭଗବାନଙ୍କ ସେବା ଦ୍ୱାରା, ସାଧୁଙ୍କ କୃପା ଦ୍ୱାରା ଗୋଟେ ଜୀବକୁ ଶୋଧନ କରିବେ। ଶୋଧନ କଲେ ସେ ଶୁଦ୍ଧ ସତ୍ତ୍ୱ ସ୍ଥିତିକି ଆସିବ। ସେ ଶୁଦ୍ଧ ସତ୍ତ୍ୱ ସ୍ଥିତିରେ ଏ ଭଗବାନଙ୍କର ଯୋଉ କୃପା ଲାଦିନୀ ଶକ୍ତି ଅନାଦିକାଳରୁ ଜୀବଙ୍କ ହୃଦୟରେ ନିକ୍ଷେପ କରିବା ପାଇଁ କୃଷ୍ଣ ଯୋଉ ଚାହୁଁଛନ୍ତି, ଭଗବାନ ଚାହୁଁଛନ୍ତି ନା ଗୋଟେ ଜୀବଟା କେମିତି ମୋ ଶକ୍ତିଟା ପାଇକି ମୋ କତିକି ପଳେଇ ଆସୁ, କାହିଁକି ଏ ବହୁତ କଷ୍ଟ ପାଉଛି। ମାୟା ଜଗତରେ କଣ ଅଛି, ଜଗତରେ କଣ ଅଛି? ଜଗତଟା କେବଳ ଗୋଟେ ଶରୀରଟାକୁ ରକ୍ଷା କରିବା ପାଇଁ କେତେ ଆହାର, ନିଦ୍ରା, ଭୟ, ମୈଥୁନ, କେତେ କଷ୍ଟ। ପଶୁପକ୍ଷୀମାନେ ଏତେ କଷ୍ଟ ପାଉନାହାନ୍ତି, ପଶୁପକ୍ଷୀମାନଙ୍କର ଦୈହିକ କଷ୍ଟ, କିନ୍ତୁ ଗୋଟେ ମନୁଷ୍ୟର ମାନସିକ କଷ୍ଟ ସବୁବେଳେ ମାନସିକ ପୀଡ଼ାରେ ରହୁଛି। ନା ଖାଇବାର ସୁଖ ଅଛି, ନା ଶୋଇବାର ସୁଖ। ଏଭଳି ଜୀବକୁ ଦେଖିକି ଭଗବାନ ବହୁତ ଦୁଃଖୀ। ଆରେ ମୋର ଅଂଶ ନା, ସେ ଅନାଦିକାଳରୁ ଚେଷ୍ଟା କରୁଛନ୍ତି ଜୀବ ହୃଦୟରେ ଲାଦିନୀ ଶକ୍ତିକୁ ପ୍ରବେଶ କରିବା ପାଇଁ, କିନ୍ତୁ ଜୀବ ଗ୍ରହଣ କରିବା ପାଇଁ ଅଯୋଗ୍ୟ। ତା ହୃଦୟରେ କଣ ଅଛି? ମାୟା ଶକ୍ତି। ଭଗବାନ ସେ ଯେତେ ଚେଷ୍ଟା କଲେ ବି ତା ହୃଦୟ ଭିତରେ ପ୍ରବେଶ କରିପାରୁନି। ଦେ ଭଗବାନ ନାମ ରୂପରେ ଆସିଲେ, ସାଧୁକୁ ପ୍ରେରଣ କଲେ, ସେବା ବିଗ୍ରହ ସବୁ ରଖିଲେ। ଜୀବ ଯଦି ନିଷ୍କପଟ ଚିତ୍ତରେ ଏଇସବୁ ସାଧୁ ଗୁରୁଙ୍କର ବୈଷ୍ଣବଙ୍କର ଆଦେଶକୁ ସବୁ ପାଳନ କଲେ, ସେ ଶୁଦ୍ଧ ହେଲେ, ନାମ କରିକି ତ ଶୁଦ୍ଧ ହବ। ଏ ରାଧାରାଣୀ, ସେ ଯୋଉ ଲାଦିନୀ ଶକ୍ତିର ଯିଏ ଅଧିଷ୍ଠାତ୍ରୀ ଦେବୀ ରାଧାରାଣୀ, ତାଙ୍କର ପାର୍ଶ୍ୱଦ ଯୋଉମାନେ ମଞ୍ଜରୀ ସଖୀ ଯୋଉମାନେ ଜଗତକୁ ଆସିଛନ୍ତି, ତାଙ୍କରି କୃପାରେ ସେ ଲାଦିନୀ ଶକ୍ତି ଗୋଟେ ଜୀବ ହୃଦୟ ଭିତରେ ଆବିଷ୍ଠା ହବ, ସେ ଶୁଦ୍ଧ କରିବ। ତାଦାତ୍ମ୍ୟ ଶକ୍ତ କୁହାଯାଏ। ସେତେବେଳେ ଆମ ମନଟା ପରିବର୍ତ୍ତନ ହବ, ଆମ ପ୍ରାକୃତ ମନଟା ଅପ୍ରାକୃତ ହବ। ପ୍ରାକୃତ ମନର କଣ ବୁଦ୍ଧି? ନିଜ ସୁଖ ଇଚ୍ଛା, ସେଟା ବଦଳିଯିବ। ସେଟା କେବଳ କୃଷ୍ଣ ସୁଖ ଇଚ୍ଛା, ସେତେବେଳେ ଆମେ ବୁଝିପାରିବା ରାଧାରାଣୀ କଣ, ନହେଲେ ବୁଝିପାରିବାନି। ତେଣୁ ଜଣେ ଅତି ବେଶୀରେ ଏଇ ପ୍ରେମ ରାଧାରାଣୀ ଶକ୍ତିର କୃପା ପାଇଲା ପରେ ସେ ପ୍ରେମ ସ୍ତରକୁ ଯିବ, କିନ୍ତୁ ତାପରେ ଯୋଉ ସ୍ତର ରହିଲା ସେ ସ୍ତର ଏଇ ଜଗତରେ ଆମେ ଜାଣିନେ, କେବଳ ଆଚାର୍ଯ୍ୟମାନେ କେବଳ କହିଛନ୍ତି। ପ୍ରେମ ପରେ ସ୍ନେହ, ପ୍ରେମ ଆଉ ସ୍ନେହ ଭିତରେ ସ୍ନେହ କଣ? ଚିତ୍ତଟାକୁ କୋମଳ କରେ, ଚିତ୍ତରେ କୋମଳ, ଆଉ କୃଷ୍ଣଙ୍କ ପ୍ରତି ଆବେଶ ଅଧିକା। ପ୍ରେମ ସ୍ନେହ ଯେମିତି ଆପଣ ଦେଖିଥିବେ ଗୋଟେ ଛୋଟ, ଏଇ ତ ବୁଝି ହବନି, ପ୍ରାକୃତ ଉଦାହରଣ ବୁଝି ହବନି। ଗାଁର ଲୋକ ଛୁଆକୁ ଭଲ ପାଉଛି, ଗୋଟେ ଗାଁର ଲୋକ ଆପଣଙ୍କ ପୁଅକୁ ଭଲ ପାଉଛି, କିନ୍ତୁ ଆପଣ ଆପଣଙ୍କ ପୁଅକୁ ଭଲ ପାଉଛି। ଗୋଟେ ଗାଁର ଛୁଆ ଆସିବ, ତାକୁ ତା ଗାଲକୁ ହାତ ମାରିଦବ, ମା କଣ କରିବ? ମା ନିଜେ ତାର ସମସ୍ତ ଅଙ୍ଗକୁ ଆଘ୍ରାଣ କରିବ, ତାକୁ ଚୁମ୍ବନ କରିବ। ମାର ଯୋଉ ସ୍ନେହ ଆଉ ଗୋଟେ ଗାଁର ଲୋକର ଯୋଉ ସ୍ନେହ, ସେଟା ସମାନ ନୁହେଁ। ପ୍ରେମ ଜଣଙ୍କ ହୃଦୟରେ ପ୍ରେମ ହେଇଗଲା ପରେ ବି ସ୍ନେହର ଯୋଉ ସ୍ଥିତି, ସେ ଆହୁରି ଗାଢ, ସେଥିରେ ଗାଢତା ଅଧିକା। ସ୍ନେହ ପରେ ମାନ, ମାନ ହଉଛି ଗୋଟେ କୁଟିଳତା ଜିନିଷ, କୁଟିଳ ମାନେ ଘୃଣ୍ୟ କୁଟିଳତା ନୁହେଁ। ରାଧାରାଣୀ ଯେମିତି ମାନ କରନ୍ତି, ମାନଭଞ୍ଜନ ଯୋଉ ମାନ କରନ୍ତି, ଏଥିରେ ଇଏ ହଉଛି ପ୍ରେମର ଗୋଟେ ବୈଚିତ୍ରତା। ମାନ ସୁଖୀ କରିବା ପାଇଁ ଏସବୁ ଆମେ ଜାଣିନେ, ଆଉ ଏ ଜଗତରେ ସେଟା କିଛି ନାହିଁ। ଆମର ଏଇ ଜଗତର ମାନ ମାନେ ଗୋଟେ ଝଗଡା, ସ୍ୱାମୀ ସ୍ତ୍ରୀ ଯୋଉ ମାନ ଯୋଉ, ଏଇଟା ଗୋଟେ ଝଗଡା ନା ଆଉ କଣ? ସେଥିରେ ଆନନ୍ଦ କିଛି ନାହିଁ। ଇଏ କିଛି ଦିନ ଖାଇବନି, ସେ କିଛି ଦିନ ଖାଇବନି, ଝଗଡା ଲାଗିବ, ତାପରେ ପୁଣି କିଏ ଆସିବ ଗୋଟେ ମଧ୍ୟସ୍ଥି କରିବ, ସେ ପୁଣି ସେଇଟା ମୁଣ୍ଡ ଭିତରେ ରଖିବେ। ଏଟା ହେଉଛି କୁଟିଳତା, ଏଟା ମାନ ନାହିଁ, ଏଇ ଜଗତରେ ମାନ ନାହିଁ, ମାନ ନାହିଁ। ସେ ରାଧାରାଣୀ ଗୋଟେ ନା ମାନିନୀ ଅଛି, ମାନିନୀ ଭାମିନୀ, ମାନ କରନ୍ତି। ପ୍ରେମର ବୈଚିତ୍ର ଏଇ ଆକୁ ବୁଝିପାରିବନି, ଆମେ ଖାଲି ଶୁଣୁଛେ ରାଧାରାଣୀଙ୍କ ସ୍ଥିତିଟା କଣ, କୃଷ୍ଣ ବୁଝିପାରନ୍ତିନି। ସେଥିପାଇଁ କୃଷ୍ଣଙ୍କୁ ଯୋଗିନୀ ବେଶ ହବାକୁ ପଡେ, ଯୋଗୀ ହୁଅନ୍ତିନି, ଯୋଗୀ ବେଶ ହେଇଥିଲେ ମାଳିନୀ ବେଶ, କୁଞ୍ଜକୁ ଛଡ଼ାଯିବନି। ଲଳିତା ବିଶାଖା ମନା କରିଦେଲେ, ଲଳିତା ତ ମଧ୍ୟମା, ସେ ତ ସମା, ଇଏ ହଉଛି ବିଷମା, କିଏ ବିଶାଖା, ଅଗ୍ନିଶମା ହେଇଯିବେ। ରାଧାରାଣୀ ତୁମ ବିରହରେ ଏତେ କଷ୍ଟ ରହିଛନ୍ତି, ଯାଅ କୁଞ୍ଜ ମନା ତୁମକୁ, ଆଜିଠୁ କୁଞ୍ଜରେ ପ୍ରବେଶ କରିପାରିବନି। ରାଧାରାଣୀ ଏଭଳି ମାନ କରିଥିବେ, ଭୟରେ ତାଙ୍କ ପାଖକୁ ପ୍ରବେଶ କରିପାରିବେ। ଇଏ ପ୍ରେମର ବୈଚିତ୍ରତା, କୃଷ୍ଣଙ୍କୁ ସୁଖ ଦେବା ପାଇଁ କୃଷ୍ଣ ଭୟ କରନ୍ତି, ରାଧାରାଣୀ ମୋ ଉପରେ ଦୁଃଖ କରିବେ, କୋ ମାନ କଲେ କଣ କରିବି କଣ କରିବି, ଆପଣ ଏଇ ସବୁ ବୁଝିପାରିବେନି। ଏ ଜଗତର ନାହିଁ କିଛି, କେହି ଜଗତରେ ଦେଖେଇ ପାରିବେନି ଉଦାହରଣ। ଏ ଜଗତରେ ଅତି ବେଶୀରେ ତୁମେ ପ୍ରେମ ପର୍ଯ୍ୟନ୍ତ ଯାଇପାରିବ, ପ୍ରେମ କଣ, ଏଟା ତ କାମ ଅଛି, ପ୍ରେମ କଣ କି ବୁଝିଛି, ଯିଏ ପ୍ରେମକୁ ଯାଇଛି ସେ ତାପରେ ଜାଣିବ। ମାନ, ତାପରେ ପ୍ରଣୟ, ପ୍ରଣୟ ମାନେ ମନ ବୁଦ୍ଧି କାର୍ଯ୍ୟ ସବୁ ଐକ୍ୟ, ପ୍ରେମରେ ଏକ ଲାଗେ, ନିଜର ବୁଦ୍ଧି ନିଜର ମନ ଐକ୍ୟତା, ରାଧାରାଣୀ ଆଉ କୃଷ୍ଣଙ୍କର ଐକ୍ୟତା ଆସେ, ସୁଖୀମାନଙ୍କର ଐକ୍ୟତା ଆସେ, ପ୍ରଣୟ। ତାପରେ ଭାବ, ଭାବସ୍ଥିତି, ପ୍ରଣୟ ରାଗ, ପ୍ରଣୟ ପରେ ରାଗ, ରାଗ ତାପରେ ଅନୁରାଗ, ତାପରେ ଭାବ। ଅନୁରାଗ ସ୍ତର ପର୍ଯ୍ୟନ୍ତ ସଖୀମାନଙ୍କର ସ୍ତର, କେଉଁ କେଉଁ ସଖୀମାନଙ୍କର ସ୍ତର ଭାବ ପର୍ଯ୍ୟନ୍ତ, କିନ୍ତୁ ମହାଭାବ କିଏ, କେବଳ ରାଧାରାଣୀ, ସେଟାକୁ କିଏ ପ୍ରବେଶ କରିପାରିବେନି, କିଏ ପ୍ରବେଶ କରିପାରିବେ, ଯେମିତି ମହାପ୍ରଭୁ ଏଠି ଥିଲେ କିଏ ବୁଝିପାରନ୍ତିନି। ଆଉ ଏଇ ମହାଭାବରେ, ମହାଭାବ ସ୍ତରରେ ରାଧାରାଣୀଙ୍କର ଯୋଉ ଶରୀର, ଯୋଉ ମହାଭାବ ଅଛି, ସରି ରାଧାରାଣୀ ଶରତ କୁହାଯିବ, ରାଧାରାଣୀଙ୍କର ଯୋଉ ମହାଭାବ ରହିଛି ତାକୁ ସୁଦୀପ୍ତ ମହାଭାବ କୁହାଯାଏ, ସୁଦୀପ୍ତ, ସୁଦୀପ୍ତ ଶୁଦ୍ଧ ସତ୍ଵ, ତା ଶବ୍ଦ ସବୁ ଉଜ୍ଜଳ ନାମ ସବୁ ବ୍ୟାଖ୍ୟା କରାହେଇଛି। ଅଷ୍ଟସାତ୍ତ୍ୱିକ ଯୋଉ ବିକାର ଅଛି ସେ କେତେ ପ୍ରକାର ଅଛି, ଅଷ୍ଟସାତ୍ତ୍ୱିକ ବିକାର, ଅଷ୍ଟସାତ୍ତ୍ୱିକ ବିକାର ସ୍ୱେଦ କମ୍ପ ଅଶ୍ରୁ ପୁଲକ ବୈବର୍ଣ୍ଣ ସ୍ୱରଭଙ୍ଗ, ଏସବୁ ଅଷ୍ଟସାତ୍ତ୍ୱିକ ବିକାର। ଅଷ୍ଟସାତ୍ତ୍ୱିକ ବିକାର ମାନେ ଯେମିତି ଡ୍ରାମାଟିକ ଲୋକ ଗୁଡାକ ଗୋଟେ ଅଭ୍ୟାସ ବଶତ କରନ୍ତି, ଏ ମନୁଷ୍ୟ ଦେହରେ କେବେ ହବନି, ଯାହାର ପ୍ରେମ ପ୍ରାପ୍ତ, ଯିଏ ପ୍ରେମ ପ୍ରାପ୍ତ ହେଇପାରିବ ତାର ଶରୀରରେ ଅଷ୍ଟସାତ୍ତ୍ୱିକ ଭାବ ବିକାର ହବ, ଯିଏ ପ୍ରେମ ପ୍ରାପ୍ତ ନ ହେଇପାରିବ ତାର ଅଷ୍ଟସାତ୍ୱିକ ଭାବ ବିକାର ହବନି। କିନ୍ତୁ ଜଣ ଜଣଙ୍କର ଦେଖିବ ତୁମେ ସେ କଥା କୋଉ କୋଉ ଗଦଗଦ ହେଇଯିବେ, ବା ଯେମିତି ଡ୍ରାମାରେ ଯୋଉ ଲୋକ ଗୁଡା କରନ୍ତି, ଦେଖନ ଡ୍ରାମାରେ ଆକ୍ଟର ଗୁଡା ପ୍ୟାଥେଟିକ ସିନ୍ କରନ୍ତି, ସେଟା କଣ କରିଛନ୍ତି, ସେଟା ସେ ଅଭ୍ୟାସ, ସେଭଳି ବାଦ୍ୟ ବାଜିବ ସେଭଳି ପରିବେଶ ହବ ସେ କାନ୍ଦି ପକେଇବେ, ସେଟା ଭକ୍ତିର, ସେଟା ପ୍ରେମର ଅଙ୍ଗ ନୁହେଁ, ସେଟା ଅଷ୍ଟସାତ୍ୱିକ ଭାବ ବିକାର ନୁହେଁ, ସେଠି ଆଉ ପ୍ରାକୃତ ନାହିଁ, ଅଷ୍ଟସାତ୍ୱିକ ଭାବ ବିକାର ଆଠଟି ସ୍ୱରବଙ୍ଗ ବୈବର୍ଣ୍ଣ, ଶରୀର ବର୍ଣ୍ଣ ପରିବର୍ତ୍ତନ ହେଇଯିବ, ଶରୀର ରଙ୍ଗଟା ବଦଳିଯିବ, ଆଉ ମୂର୍ଚ୍ଛା ମୂର୍ଚ୍ଛା ହେଇଯିବ, ଏଠି ବି ଦେଖିବ ଗୋଟେ ଗୋଟେ ଲୋକ ମୂର୍ଚ୍ଛା ହେଇଯାଉଥିବେ, ସେ କୀର୍ତ୍ତନ ଫୀର୍ତ୍ତନ ହେଲେ ସେ ମୂର୍ଚ୍ଛା ହେଇଗଲେ, ସେଟା କିଛି ନାହିଁ, ସେଟା ସେଟା ଏସବୁ ଅଭ୍ୟାସ, ତା ସେଇ ଭାବଟାକୁ ସେଇ ଭାବଟାକୁ ସେ ସେଠୁ ଚିନ୍ତା କରିଦେଲେ, ଚିନ୍ତା କରିଦେଲେ ସେ ମୂର୍ଚ୍ଛା ହେଇଛି, ଏଟା ସବୁ ବୁଦ୍ଧିପୂର୍ବିକା କୁହାଯାଏ, ଏଟା ସବୁ ବୁଦ୍ଧି ଖର୍ଚ୍ଚ କରିକି ଏଟା କରନ୍ତି, ତାଙ୍କର ସେଇ ଜିନିଷ ସେଇ ଟ୍ୟୁନିଂ ସେଇ ସ୍ୱର ବା ସେଇ ପରିବେଶରେ ଏଟା ହୁଏ। ତ ଅଷ୍ଟସାତ୍ୱିକ ଭାବ ବିକାର ଯୋଉ ହୁଏ ସେଥିରେ ତାର ଲକ୍ଷଣ ସବୁ, ମହାଭାବର ଲକ୍ଷଣ କଣ କଣ ଅଛି ସବୁ ଗୋଷ୍ଠୀମାନେ ସବୁ ଦେଇଛନ୍ତି। ସାତ୍ତ୍ୱିକ ଯୋଉ ବିକାର ରହିଛି, ସାତ୍ତ୍ୱିକ ବିକାର ସେ କେତେ ପ୍ରକାର ରହିଛି, ଗୋଟେ ଧୂମାୟିତ ସାତ୍ତ୍ୱିକ, ଧୂମାୟିତ ସାତ୍ତ୍ୱିକ ମାନେ ଅଳ୍ପ ପ୍ରକାଶ, ମାନେ ଏ ଯୋଉ ଆଠଟି ରହିଲା ସାତ୍ତ୍ୱିକ ବିକାର, ଇଏ ଗୋଟେ ସାଙ୍ଗରେ ଗୋଟେ ମିଶିକି ଅଳ୍ପ ପ୍ରକାଶ ହଉଥିବ, ଧୂମା ଧୂଆଁ ଯେମିତି, ଅଷ୍ଟସାତ୍ତ୍ୱିକ ବିକାର ମାନେ ଗୋଟେ ଗୋଟେ ସ୍ତମ୍ଭ ସ୍ୱେଦ, ସ୍ତମ୍ଭ ମାନେ ପରେ ଜଡ ଭଳିଆ ଠିଆ ହେଇଯିବେ, ସ୍ୱେଦ ମାନେ ଝାଳ ବୋହିବ ଦେହରୁ, କମ୍ପ ହବ, ପୁଲକ ଆସିବ, ଅଶ୍ରୁ ବୈବର୍ଣ୍ଣ ରଙ୍ଗ ପରିବର୍ତ୍ତନ ହେଇଯିବ, ମୂର୍ଚ୍ଛା ହେଇଯିବେ, କମ୍ପ ହବ, ଏ ଯୋଉ ଏ ଗୋଟେ ଦିଟା ମିଶୁଛି, ମିଶିକି ଏଟା ଅଳ୍ପ କିଛି ପ୍ରକାଶିତ ହଉଛି। ଏଇ କଥାରେ କାହିଁକି ଆଲୋଚନା ହଉଛି, ମହାପ୍ରଭୁ ଏଇଟାକୁ ପ୍ରକାଶ କରିଛନ୍ତି, ରାଧାଙ୍କର ଭାବ ହଉଛି ଏଇଟା, ସେଥିପାଇଁ କେହି ବୁଝିପାରିବନି ରାଧାଙ୍କୁ, ଗୋଟେ କୌଣସି ମନୁଷ୍ୟ କେବେ ବୁଝିପାରିବନି ସେ ସ୍ତର, ସେ ପ୍ରେମ ସ୍ତର କୁ ନଗଲେ କିଛି ବୁଝିପାରିବେନି, ସଖୀମାନଙ୍କ ପାଇଁ ଅଗମ୍ୟ ସେ ବୁଝିପାରନ୍ତିନି। ସେଥିପାଇଁ ଶରୀର ଅଛି କି ନାହିଁ ରାଧାରାଣୀଙ୍କର ଶରୀର ବର୍ତ୍ତମାନ ତାଙ୍କ ଶରୀରରେ ପ୍ରାଣ ଅଛି କି ନାହିଁ, ଲଳିତା ବିଶାଖା କଣ କରନ୍ତି, ତୁଳା ନେବେ, ତୁଳା ତୁଳା ନେଇକି ନାକରେ ଲଗେଇବେ, କଟନ ତୁଳା ଗୁଡାକ ସବୁ ଭିଣିଦେଲେ ତୁଳା କଣ ହବ, ଅଳ୍ପ ଟିକେ ପବନରେ ବି ହଲିବ, ମାନେ କେବେ ବି କୌଣସି ଲକ୍ଷଣ ଜାଣିବ ନା ଶରୀର ଅଛି କି ନାହିଁ, ସେଥିରେ ବି ମୁଖମଣ୍ଡଳରେ ପୁରା ପ୍ରସନ୍ନତା, କାହିଁକି କୃଷ୍ଣଙ୍କୁ ସୁଖ ଦେବାର ବାସନା, ଶରୀର ଅଛି କି ନାହିଁ ଜଣା ପଡ଼ିବନି, ତାକୁ ମଣିଷ କଣ ବୁଝିବ, କଣ ରାଧାରାଣୀ, ସେଥିପାଇଁ ରାଧାରାଣୀଙ୍କୁ କେବଳ ମାନସରେ ପ୍ରଣାମ, ତାଙ୍କର ସ୍ମରଣ କରାଯିବ, ତାଙ୍କର ଏତେ ଯୋଉ ସ୍ଥିତି କେବଳ ମହାପ୍ରଭୁ ହିଁ ଆସି କେବଳ ରାଧା ଭାବକୁ ପ୍ରକଟ କଲେ ଜାଣି ହେଲା ରାଧାଙ୍କର ମହିମା, ନହେଲେ ପ୍ରାକୃତ ଜଗତରେ କେହି ରାଧା ମୁଁ ଜାଣିନଥିଲି। ଧୂମାୟିତ ସାତ୍ୱିକ ଅଳ୍ପ ପ୍ରକାଶ, ଅନ୍ୟ ଭାବ ସହିତ ମିଶିକି ଭାବଟା ଗୋପନ ହେଇକି ରହୁଛି, ସାତ୍ୱିକ ଭାବଟା ସବୁ ପ୍ରକାଶ ହଉନି। ଜ୍ୱଳିତ ସାତ୍ୱିକ, ଜ୍ୱଳିତ ସାତ୍ୱିକ ଏସବୁ ଉଜ୍ଜଳ ମିଳୁଛି, ଜ୍ୱଳିତ ସାତ୍ୱିକ ମାନେ ଦୁଇଟା ତିନିଟା ସାତ୍ୱିକ ଗୁଣ ମିଶୁଛି, କାରଣ ଆମେ ବେଳେବେଳେ କଣ ଯାହାକୁ ପରେ ତାକୁ ଗୋଟେ ମହାଭାଗବତ ଆମେ କହିଦଉଛେ, ଯାହାକୁ ପରେ ତାକୁ ଗୋଟେ ପ୍ରେମିକ କହିଦଉଛେ, ନାଇଁ ନାଇଁ ଏସବୁ ଲକ୍ଷଣ ଜାଣିବା ଦରକାର। ଦୁଇଟା ତିନିଟା ଏ ଯୋଉ ଆଠଟା ସାତ୍ୱିକ ଗୁଣରୁ ଭାବରୁ ଦୁଇଟା ତିନିଟା ମିଶୁଛି, ମିଶିକି ଟିକେ ପ୍ରକାଶ ପାଉଛି, ତା କଣ ଜ୍ୱଳିତ, ଯେମିତି ଜଳିଲା ପ୍ରକାଶ ଟିକେ ପାଉଛି, ଗୋଟେ ଦୀପ୍ତ, ଦୀପ୍ତ ସାତ୍ୱିକ, ଦୀପ୍ତ ସାତ୍ୱିକ ମାନେ ତିନିଟା ଚାରିଟା ପାଞ୍ଚଟା ସେ ସମୟରେ ସ୍ମରଣ କଦାପି ଜ୍ୱଳନ, ଏ ଯୋଉ ଜ୍ୱଳନ ସାତ୍ୱିକରେ ଜ୍ୱଳିତ ସାତ୍ୱିକରେ ଅଟକେଇକି ରଖିହବ, କିଛି ପ୍ରକାଶ ପାଉଥିବ, ଯେମିତି ଗୋଟେ ଦୀପଟା ଜଳୁଛି ତାକୁ ତୁମେ କଭର କରିଛ, କିନ୍ତୁ ଆଲୋକଟା ଲୁଚିକି ଦେଖାଯାଉଛି, କିରଣଟା ଆସୁଛି, ସେ ସାତ୍ୱିକ ଭାବଟା ସେଇଭଳି। ଆଉ ଦୀପ୍ତ ସାତ୍ୱିକ, ଦୀପ୍ତ ସାତ୍ୱିକ ମାନେ ତିନିଟା ଚାରିଟା କିମ୍ବା ପାଞ୍ଚଟା ଭାବ ମିଶିକି ଅଷ୍ଟ ସାତ୍ୱିକ ଭାବ ଭିତରୁ ତାକୁ କେବେ ଗୋପନ କରିକି ରଖି ହବ ନାହିଁ। ଆଉ ଉଦୀପ୍ତ ସାତ୍ୱିକ, ଉଦୀପ୍ତ ସାତ୍ୱିକ ମାନେ ପାଞ୍ଚଟା କିମ୍ବା ଛଅଟା କିମ୍ବା ସମୁଦାୟ ସାତ୍ୱିକ ଭାବ ସବୁ ପ୍ରକାଶିତ ଏକା ସାଙ୍ଗରେ ହେଉଛି, ସେଟା ହେଉଛି ଉଦୀପ୍ତ ସାତ୍ୱିକ। ତାପରେ ହେଲା ସୁଦୀପ୍ତ ସାତ୍ୱିକ, ସୁଦୀପ୍ତ ସୁସ୍ଥ ଭାବରେ ଉଦୀପ୍ତ ସବୁ ସାତ୍ୱିକ ଭାବ, ସେଟା ମହାପ୍ରଭୁଙ୍କ ସ୍ତରରେ ପ୍ରକାଶିତ ହେଇଥିଲା, ଚକ୍ଷୁରୁ ଧାରଧାର ପୁରା ଅଷ୍ଟ ସାତ୍ୱିକ ଭାବ ପୁରା ମହାପ୍ରଭୁଙ୍କର ସବୁ ସମସ୍ତେ ଦେଖିପାରୁଥିଲେ, ସେଇ ଭାବରୁ ଜଣାପଡୁଥିଲା ରାଧାରାଣୀ କେଉଁ କିଭଳି, ରାଧାରାଣୀଙ୍କର ବୃନ୍ଦାବନରେ ଏସବୁ ଅଙ୍ଗ ଅସ୍ଥି ଛୁଟିଯିବା, ହସ୍ତ ହସ୍ତ ହସ୍ତରୁ ଯୋଉ କଣ କୁହାଯାଏ ସନ୍ଧିମାନଙ୍କୁ ସବୁ ଛୁଟିଯିବା, ଏଭଳି ଶରୀରରେ ବର୍ଣ୍ଣ ବୈବର୍ଣ୍ଣ ହେଇଯିବା, ପରିବର୍ତ୍ତନ ହେଇଯିବା, ଏମିତି ମୂର୍ଚ୍ଛା ମୂର୍ଚ୍ଛା ମାରିକି ରହିବା ବହୁତ ସମୟ, ଅନ୍ତର୍ଦଶା ମହାପ୍ରଭୁ ତିନିଟା ଦଶା ରହୁଥିଲେ ନା, ଅନ୍ତର୍ଦଶା ରହୁଥିଲେ, ବହିଦଶା ରହୁଥିଲେ ରାଧାରାଣୀ ତ, ଆଉ କେତେବେଳେ ଅର୍ଦ୍ଧବାୟ ଦଶା ରହୁଥିଲେ, ଯେମିତି ଭ୍ରମର ଗୀତ ଅଛି, ଭ୍ରମରକୁ ଦେଖିକି ସେ ଉଦ୍ଧବ ବୋଲି ଭାବିକି ଦୂତ ବୋଲି ଭାବିକି ସେ ଗାଳି ଦେଉଛନ୍ତି ବା ମାନରେ କହୁଛନ୍ତି, ଗାଳି ତାନେ ମାନରେ କହୁଛନ୍ତି, କିନ୍ତୁ ମହାପ୍ରଭୁଙ୍କର ଯୋଉ ଭାବ ସେ ରାଧାରାଣୀଙ୍କର ଭାବକୁ ସେ ନିଜେ ମହାପ୍ରଭୁ, ସେ ମହାପ୍ରଭୁ ଯିଏ ନିଜେ କୃଷ୍ଣ, ସେ ରାଧାଙ୍କର ଭାବକୁ ଧରିକି ଆସିଛନ୍ତି ଚୋରି କରିକି, ସେ ଭାବଟାକୁ, ସେ ରାଧାଙ୍କର ଭାବଟାକୁ ସେ ପ୍ରକାଶ କରିଛନ୍ତି, ରାଧା କୃଷ୍ଣଙ୍କ ପାଇଁ ଏଇଭଳି କାନ୍ଦୁଛନ୍ତି। ଏଇ ଯୋଉ ସୁଦୀପ୍ତ ଭାବ, ଯୋଉ ସୁଦୀପ୍ତ, ଏଇଟା ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଦେଖିପାରିଲେ କାହା ପାଖରେ, ମହାପ୍ରଭୁଙ୍କ ପାଖରେ, ମହାପ୍ରଭୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିକି ପଡ଼ିଛନ୍ତି କେଉଁଠି ମନ୍ଦିରରେ, ପଣ୍ଡାମାନେ ସବୁ ଆସିଲେ ମାରିବା ପାଇଁ, ସେ ଦେଖିଦେଇକି ଜାଣିଦେଲେ। ଆରେ ଏ ସୁଦୀପ୍ତ ମହାଭାବର ଲକ୍ଷଣ ଚେତନ ଚେତନ୍ତ ଅଛନ୍ତି ନା, ସୁଦୀପ୍ତ ସାତ୍ୱିକ ଏଇ ନାମ ଯେ ପ୍ରଲୟ, ନିତ୍ୟ ସିଦ୍ଧ ଭକ୍ତ ସେ ସୁଦୀପ୍ତ ଭାବ ହୟ। ସେ ଶାସ୍ତ୍ରଜ୍ଞ ଥିଲେ କିଏ, ସାର୍ବ ଭଟ୍ଟାଚାର୍ଯ୍ୟ। ଆରେ ଏଇ ଯୋଉ ଭାବ, ଏଇ ଯୋଉ କିଏ ବ୍ୟକ୍ତି, ସେ ତ ଜାଣିନଥିଲେ ଶ୍ରୀକୃଷ୍ଣ ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି, ତାଙ୍କ ଶରୀରରେ ଯୋଉ ସାତ୍ୱିକ ଭାବ ଆସୁଛି ଏଇଟା ସୁଦୀପ୍ତ ସାତ୍ୱିକ, ଶାସ୍ତ୍ରଜ୍ଞ ତ, ଶାସ୍ତ୍ରଜ୍ଞ ନହେଲେ ତୁମେ କଣ ଜାଣିବ, ଶାସ୍ତ୍ରଜ୍ଞ ନହେଲେ ତୁମେ ଯାହା କୁହନ୍ତି ବ୍ଲାଇଣ୍ଡ ଫଲୋଅର୍, ତୁମେ ଅନ୍ଧ କଣ କୁହାଯିବ, ଅନୁଗାମୀ। ଶାସ୍ତ୍ରଜ୍ଞ ତତ୍ତ୍ୱ କି ତତ୍ତ୍ୱ ଜାଣିନାହାନ୍ତି, କିନ୍ତୁ ତାଙ୍କର ଭାଗ୍ୟ ତ ଏତିକି ଥିଲା, ସେ ଶାସ୍ତ୍ର ଜାଣିଥିଲେ, ସେ ଜାଣିଦେଲେ, ସେଥିପାଇଁ ମନା କଲେ ପଣ୍ଡାମାନଙ୍କୁ, କାହିଁକି ବହୁ ସମୟ ପଡିକି ରହିଲେଣି, ମୂର୍ଚ୍ଛିତ ହେଇକି ପଡିକି ରହିଲେଣି, ଗର୍ଜନ କରୁଛନ୍ତି ଜଗନ୍ନାଥଙ୍କୁ ଦର୍ଶନ କରିକି, ତେଣୁ ସେ କହୁଛନ୍ତି ଇଏ ଆସିକି ଡିଷ୍ଟର୍ବ କରିଲେ ପାଗଳା ନା କଣ, କିନ୍ତୁ ସାର୍ବ ଭଟ୍ଟାଚାର୍ଯ୍ୟ ଦେଖିଥିଲେ ରାଧାରାଣୀଙ୍କର ଏଭଳି ଭାବ କେବେ ପ୍ରକାଶ ପାଇନି, ସେଇ ରାଧା ସେ ଭାବଟିକୁ ପୂର୍ଣ୍ଣ ଗୌରବରେ ପ୍ରକାଶ ପାଇଛି, ଏବଂ ସେ ଆମକୁ ଶିଖେଇଛନ୍ତି ଏ କଥା, ସେକୁ ଆସ୍ୱାଦନ କରୁଥିଲେ ଅନ୍ତିମ ଲୀଳାରେ, ନାଗନି ଆପନା ଦୁଃଖ ସବେ ବଞ୍ଚି ତାର ସୁଖ, তার সুখ আমার তাৎপর্য, মরে দিয়া যদি দুঃখ তার হয় মহাসুখ, সেই দুঃখ মর সুখ বর্জ্য। আশ্লিষ্য বাপা দ্রতাম রাধাবাবুঙ্ কেমনি বুঝে এই অন্তিম পদের শিক্ষাষ্টকের অন্তিম পদের রাধাবাবুক সে ব্যক্ত কলে, আশ্লিষ্য বা পাদ্রতাম বিনষ্ট বা মতে পাদরে ভাউরে আলিঙ্গন করন্তু কিংবা পাদরে নিষ্পেষিত করন্তু, সেই মোর প্রাণনা, সুখ দুঃখর মোর বিচার নাহি। পূর্ণ সুদীপ্ত মহাভাবরে সুদীপ্ত সাত্বিক ভাবরে এটা নিত্যসিদ্ধ ভক্ত মান পাখে থাকে, সর্বমঠা যে দেখি জানিদে আরে কেবল ইয়ে নিত্যসিদ্ধ ভক্ত কি এ ভাব যে প্রকাশ শাস্ত্র জ্ঞান জানিদে নিয়ে গেলে তা ঘর জাঁদলে ইয়ে সাধারণ ব্যক্তি নুহ, কারণ এই সুদীপ্ত সাত্বিক ভাব যে আসুচি কারণ অঙ্গর সব জাঁদলে শরীর যে অঙ্গ সব বর্ণ যে পরিবর্তন হচ্ছে যেমনি গদগদ হচ্ছে, কণ্ঠস্বর যেমনি গদগদ হচ্ছে, চক্ষুর যেমনি লোতক আসছে, কম্প হচ্ছে, জাঁদলে মহাপ্রভুটাকে প্রকাশ করছেন। মহাপ্রভুঙ্কর সুদীপ্ত সাত্বিক ভাব একা সাঙ্গরে সব প্রকাশ হুয়ে, গোটে নুয়ে কি দুইটা নুয়ে কি তিনটা নুয়ে, সুদীপ্ত সাত্বিক সুষ্ঠ ভাবে সবু একবার দীপ্তিমন্ত হতে সব কেতবে মহাপ্রভু করলে কুরুক্ষেত্র ভাবে, যেমনি রাধারাণী কুরুক্ষেত্র পড়েছিল না সূর্য পরাগ পড়েছে, বরকু আসছেন কৃষ্ণ দ্বারকাবাসী মানে এনে বৃন্দাবন সমস্ত যাই, কারণ সূর্য পরাগ সময় তীর্থকে যাওয়া দরকার, সাধুসঙ্গ করা দরকার, স্নান করা দরকার, নাম কীর্তন করা দরকার, সে সময় দেখা হয়েছে কে রাধারাণী সখী মানে সব দেখিছে, কৃষ্ণ রাজবেশ রাজরাজেশ্বর হয়েছে, তা ভাল লাগুনি সে বেশ দেখি মন পুরা ভাঙ্গি যাইছে, কিন্তু ভাবর বাধা সৃষ্টি হচ্ছে, এসব এই জগতের না। আপনার পুয়ো যদি গোটে বড় অফিসর হয়ে গেল আপনার দুঃখ লাগিব, কি ঐশ্বর্য পাইলে খুশি হতে না, দ্বারকাধীশ রাজা রাজা রাজেশ্বর হয়েছেন, বড় বড় রথ মন্ত্রী সমস্ত জয়ধ্বন দৌঁচান, কিন্তু গোপী মানুষ দেখ রাধারাণী গোপী মানে দেখি বহু পীড়া পাচ্ছে, এটি ঘোড়া এটি রথ আমাকে এই বেশ ভাল লাগুন, রাজবেশ ভাল লাগুনি, আমার গোপ বেশ ভাল লাগে, এ বেশ এ তুমি এই গোপপুরকে পলাই আস কৃষ্ণ, এ দ্বারকার রোহণী পলাই আস, আমার এটা ভাব আমার এটা যে ভাবরাজ্যের কথা, আম গৌড়ীয় বৈষ্ণব তত্ত্বকে কি জানি সব ভাবুক মানে কোণ কে সব কল্পনা, যেমনি আমার বাহার লোক মানে ভুল বুঝছেন না, রথযাত্রারে আমার যে আমার গুণ্ডিচারে গৌড়ীয় ভক্ত মানে বেশি খুশিরে, যেহেতু বিধি অছে আমি গুণ্ডিচারে জগন্নাথ নৌছে ফেরুছে, কিন্তু আমার ভাবর সে হচ্ছে ব্যাঘাত, যে গুণ্ডিচা মানে কোণ যেটা ফেরিবাটা সরি কোণ এটা কৌছ ভাবুটাটা ভাবুটাটা আমার ভাবর কথা, সেটা ভাবটা পুঁ জাঁয়া কে ভাব না রাধারণকর ভাব, সে কি কিন্তু না মহাপ্রভু শিখাইছেন, রাধারাণী কুরুক্ষেত্র যেমনি ডাকি আনুলে চাহুলে কৃষ্ণ তুমি পড়ে আস, তুমি রুহনি এটি দ্বারকার রুহনি, তুমি আস বৃন্দাবন, সে যমুনা পুলিন সে গোবর্ধন সে আজ সব তুমি ঝুড়ি হচ্ছে, তুমি আস, এই ভাবরে রথ টণা যায় মহাপ্রভু সেই ভাব তাঙ্কর উদীপ্ত হয়েছে কুরুক্ষেত্র ভাব, রাধারাণী এইভাবে ভাবরে কান্দুলে কৃষ্ণ চন্দ্রাবলী কুঞ্জকে পড়াতে, এইভাবে ভাবে সে কান্দুলে সে ভাব, সেটি যেতে পরিপুষ্ট হয়নি সেটি বেশি লীলার রহিলা, কেউটি লীলা গোচর সেটা কেবল পার্শ্বদ মানঙ্ক ভিতরে রাধারাণীর ভাবর প্রাকট্য হয়েছে, সর্বসাধারণ ভক্ত মানঙ্ক পাখে ভাবর প্রাকট্য হয়নি, তাকে বর্ণনা বর্ণনা কেবল গৌরলীলার, সেই ভাবটা যেতে গৌরাঙ্গ মহাপ্রভু ধরি গাইলে রাধাঙ্কর ভাবকে সে করলে।
উদণ্ড নৃত্যে প্রভু অদ্ভুত বিকার, উদণ্ড নৃত্যে প্রভুর অদ্ভুত বিকার, অষ্ট সাত্বিক ভাব হয়ে সমকার, অষ্ট সাত্বিক ভাব হয়ে সমকালে, মাংস ব্রণ সহর বৃন্দ পুলকিত, মাংস ব্রণ সহ রোমা ବୃନ୍ଦପୁଲାକିତ ଶିମୂଲିର ବୃକ୍ଷ ଜେନ କଣ୍ଠକେ ବେଷ୍ଟିତ ଶିମୂଲିର ବୃକ୍ଷ ଜେନ କଣ୍ଠକେ ବେଷ୍ଟିତ
ରାଧାରାଣୀ ଯେଭଳି ଡାକି ଆଣୁଥିଲେ କୃଷ୍ଣଙ୍କୁ କୁଞ୍ଜରୁ ଯେଭଳି ଆଣୁଥିଲେ ତାର ସେ ଭାବର ପରିପୁଷ୍ଟ ଅବସ୍ଥା ହଉଛି ଗୌରର ପୁରା ଅଷ୍ଟସାତ୍ତିକ ଭାବ ସୁଦୀପ୍ତ ଭାବ ଇଏ ଧୂମାୟିତ ନୁହେଁ କି ଉଜ୍ଜଳ ନୁହେଁ କି ଦୀପ୍ତ ନୁହେଁ ସୁଦୀପ୍ତ ଭାବରେ ସବୁ ଅଷ୍ଟସାତ୍ତିକ ଭାବି ମାଂସ ବ୍ରଣ ସହ ରୋମ କୂପ ପୁଲକିତ ରୋମ କୂପଟା ସବୁ ମାଂସ ଏଇ ବ୍ରଣ ଯେଉଁ ମୁହଁରେ ସବୁ ବ୍ରଣ ଦେଖିଥିବେ ହଉଥିବେ ସେ ମାଂସ ସବୁ ମାଂସଟା ଉଠି ପଡିବ ବ୍ରଣ ଭଳିଆ ଦେଖା କେଉଁଠି ନା ରୋମ ମୂଳରେ ରୋମ କୂପ ଠିଆ ହେଇଥିବ ତା ସାଙ୍ଗରେ ମାଂସ ଛୁଟିଆ ହେଇଯାଇଥିବ ଏଭଳି ମହାପ୍ରଭୁଙ୍କ ସ୍ୱରଟା ପୁରା କେମିତି ଦେଖାଯାଏ ନା ଶିମୂଳିର କଣ୍ଟା ଜେନ ଶିମୂଳିର ବୃକ୍ଷ ଜେନ କଣ୍ଟକେ ଆବୃତ ଶିମୂଳି ଗଛ ଦେଖିନାହାନ୍ତି ଶିମୂଳି ଗଛରୁ ତା ମୂଳରୁ ତା ଦେହରୁ ଦେଖିବେ ପୁରା କେମିତି କଣ୍ଟାଟା ହେଇଥିବ ମୁହଁଟା ଫୁଲିଥିବ ତା ମାଂସଟା ତା କଣ୍ଟା ତେଣୁ କଣ୍ଟାଟା କେମିତି କଣ କେଉଁଟା କଣ୍ଟା ରୋମ କୂପ ମାଂସ ଯୋଉ ମୂଳଟା ଯୋଉ ଲୋମ କୂପର ଯୋଉ ମୂଳଟା ସେ ଶିମୂଳିର ଯୋଉ କଣ୍ଟାର ମୂଳ ଦେଖିଥିବେ ନା ଏତେବେଳେ ଫୁଲିକି ରହିଥିବ ତା ଦେହରେ କଣ୍ଟାଟା ଭାଇ ଏଭଳି ସବୁ ପୁରା ସ୍ୱରଟା ଏମିତି ହେଇଥିବ ମହାପ୍ରଭୁଙ୍କ
ଏକ ଏକ ଦନ୍ତର କମ୍ପ ଦେଖି ଲାଗେ ଭୟ ଏକ ଏକ ଦନ୍ତର କମ୍ପ ଦେଖି ଲାଗେ ଭୟ ଲୋକେ ଜାନେ ଦନ୍ତ ସବ ଖସିଆ ପଡ଼ ଲୋକେ ଜାନେ ଦନ୍ତେ ସବ ଖସିଆ ପଡ଼ ସର୍ବାଙ୍ଗେ ପ୍ରସ୍ୱେଦ ଛୁଟେ ତାତେ ରକ୍ତୋଦ୍ଗମ ସର୍ବାଙ୍ଗେ ପ୍ରସ୍ୱେଦ ଛୁଟେ ତାତେ ରକ୍ତୋଦ୍ଗମ ଜ ଜ ଜ ଜ ଜଗ ଗଗ ଗଦ୍ଗଦ ବଚନ ଜ ଜ ଜ ଜ ଗଗ ଗଦ୍ଗଦ ବଚନ
ଅଷ୍ଟସାତ୍ତିକ ଭାବ ଏଥିରୁ ବୁଝିନେବେ ଆପଣ ଗୋଟିଏ ଗୋଟିଏ ପରେ କେମିତି ସ୍ୱର ସ୍ୱରଭଙ୍ଗ ହଉଛି ଜଗନ୍ନାଥ କହିପାରୁନାହାନ୍ତି ଜ ଜ ଗଗ ଏମିତି କହୁଛନ୍ ଜଗ ଏତିକି ଶବ୍ଦ ଉଚ୍ଚାରଣ କରୁଛନ୍ ସୁଦୀପ୍ତ ମହାଭାବ ଏ ରାଧାରାଣୀଙ୍କର ଭାବ କେବଳ ମହାପ୍ରଭୁଙ୍କ ପାଖରେ ପ୍ରକଟ ହେଇଛ ଉଚ୍ଚାରଣ କରିପାରୁନାହାନ୍ତି ଶବ୍ଦ ଆଉ ସର୍ବାଙ୍ଗେ ପ୍ରସ୍ୱେଦ ଛୋଟେ ପ୍ରସ୍ୱେଦ ମାନେ କଣ ଝାଳ ଏଇଟା ଅଷ୍ଟସାତ୍ତିକ ଭାବରେ ଅଛି ପ୍ରସ୍ୱେଦ ଆଉ କେବଳ ଝାଳ ଆସୁନଥିଲା ସ୍ୱେଦ ଆସୁନଥିଲା କଣ ରକ୍ତୋଦ୍ଗମ ସୁରକ୍ତବାନ ଶରୀର ପୁରା ଏଣେ ତପ୍ତ କାଞ୍ଚନ ବର୍ଣ୍ଣ ଏଣେ ପୀତ ବସ୍ତ୍ର ମହାପୁର ପିନ୍ଧିଥିବେ ଏଣେ ଶିମୂଳିର କଣ୍ଟା ଭଳି ସବୁ ସ୍ୱର ତା ଦେହରେ ରକ୍ତ ଉଦ୍ଗମ ହଉଛି ରାଧାରାଣୀଙ୍କର ଏସବୁ ଏ ଯୋଉ ମହାଭାବର ଅବସ୍ଥାଟା ଚରମ ମହାଭାବ ଏ ମାଦନର ଅବସ୍ଥା ଏ ମହାପ୍ରଭୁଙ୍କ ଭାବରେ ମହାପ୍ରଭୁ ଶ୍ରୀକୃଷ୍ଣ ନିଜେ ସେ ରାଧାଙ୍କର ଭାବକୁ ଚୋରି କରିକି ଯେତେବେଳେ ଗୌର ହେଇଛନ୍ତି ସେଇ ଭାବରେ ସବୁ ପ୍ରକାଶ ପାଇଛି ଆଉ ଆମେ ଆମେ କଣ ବୁଝିପାରିବୁ ଆମେ ସେ ସ୍ଥିତିରେ ଅଛି ଯେ ପ୍ରେମ ସ୍ଥିତିରେ ଆମେ ବୁଝିବା ଏସବୁ ସେଥିପାଇଁ ଜନସମାଜରେ ରାଧାଙ୍କୁ ରାଧାଙ୍କର ତତ୍ତ୍ୱ ରାଧାଙ୍କର ଲୀଳା ରାଧାଙ୍କର ଗୁଣ କେବଳ ରାଧାଙ୍କୁ ପ୍ରଣାମ କରା ଯେମିତି ଗୁରୁଦେବ କେବଳ କୀର୍ତ୍ତନ କରନ୍ତି ରାଧାଙ୍କର ମହିମା ବାସ୍ କୀର୍ତ୍ତନ କେବଳ କୀର୍ତ୍ତନ ରାଧା ସ୍ୱାମୀମାନେ କେବଳ କୀର୍ତ୍ତନ ଦୁଇ ପଦ କଥା କହିବେ ଖାଲି କୀର୍ତ୍ତନ ବୋଧଜୀବ କଣ ଯାହାର ମନ ଭିତରେ କେବଳ ନିଜର ସୁଖ ବାଞ୍ଛା ଅଛି ପ୍ରାକୃତ ମନ ସେ କଣ ରାଧାଙ୍କୁ ବୁଝିବ ଯେ ଯାହାଙ୍କ ସ୍ୱରର ଅବସ୍ଥା ଏହା ଆଉ ଯେତେବେଳେ ଅଶ୍ରୁ ବହୁଛି ଜଳା 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 ଯନ୍ତ୍ର ଧାରା ଜେନ ବହେ ଅଶ୍ରୁ ଧାର ଆସପାସ ଲୋକେ ଯତ ଭିଜୟ ସକ ଜଳ ଯନ୍ତ୍ର ମାନେ ଯୋଉ ପାଣି ଆମେ ପାଣି ପାଇପ ପିଚକାରୀ ଯୋଉଟା ପିଚକାରୀ ଯେମିତି ମାରନ୍ତି ସେଭଳି ମହାପ୍ରଭୁଙ୍କର ଅଶ୍ରୁ ଏତେ ବାହାରୁଛି ପାଖ ଲୋକ ସବୁ ଭିଜି ଯାଉଛନ୍ତି ଧାରାଧାର ହେଇକି ଅଶ୍ରୁ ସବୁ ବାହାରୁଛି ଆକୁ ଜଣ ଜଣଙ୍କ ପାଖରେ ଗଲେ ସେ କଳ୍ପନା ବିଚାର କରି ସେ କଣ ବିଚାର କରିପାରେ ଏଇଟା ହଉଛି ପ୍ରେମର ସ୍ଥିତି ଏଟା ପ୍ରେମର ସ୍ଥିତି ନୁହେଁ ପୁଣି ସୁଦୀପ୍ତ ମହାଭାବ ଏ ଜ୍ୱଳିତ ମହାଭାବ ନୁହେଁ ଧୂମାୟିତ ମହାଭାବ ନୁହେଁ ଦୀପ୍ତ ମହାଭାବ ନୁହେଁ ସୁଦୀପ୍ତ ମହାଭାବ ଏଟା କେବଳ ରାଧାରାଣୀଙ୍କର ଆଉ
ଦେହ କାନ୍ତି ଗୌର କଭ ଅରୁଣ
ଦେହ କାନ୍ତି ଗୌର କଭୁ ଦେଖିଏ ଅରୁଣ ଦେହ କାନ୍ତି ଗୌର କଭୁ ଦେଖିଏ କଭୁ କାନ୍ତି ଦେଖି ଯେନ ମଲ୍ଲିକା ପୁଷ୍ପ ଶ୍ୟାମ କଭୁ କାନ୍ତି ଦେଖି ଯେନ ମଲ୍ଲିକା ପୁଷ୍ପ ଶ୍ୟାମ କଭୁ ସ୍ତବୁ କଭୁ ସ୍ତବ୍ଧ କଭୁ ପ୍ରଭୁ ଭୂମିତେ ପଡ଼ କଭୁ ସ୍ତବ୍ଧ କଭୁ ପ୍ରଭୁ ଭୂମିତେ ପଡ଼ ଶୁଷ୍କ କାଷ୍ଟ ସମହସ୍ତ ପଦନା ଚାଲୟ ଶୁଷ୍କ କାଷ୍ଟ ସମହସ୍ତ ପଦନା ଚାଲୟ ସୁଦୀପ୍ତ ମହାଭାବର ଅବସ୍ଥା ରାଧାରାଣୀଙ୍କର ଯେମିତି ଅବସ୍ଥା ହଉଥିଲା ପରିପୂର୍ଣ୍ଣ ପରିପ୍ରକାଶ ସେଠି ରାଧାରାଣୀ କିଛି ଲୁକାୟିତ ରଖିପାରୁଥିଲେ ଏତିକି ହେଲା ଗୌର ଆଉ ରାଧାଙ୍କ ଭିତରେ ସେ ଭାବଟା ସେ ନିଜେ କିନ୍ତୁ ରାଧାଙ୍କର କିଛି ଭାବକୁ ସେ ଲୁକାୟିତ କରିକି ରଖିପାରୁଥିଲେ କିନ୍ତୁ ଏଠି ସେ ଭାବକୁ ଆସ୍ୱାଦନ କରିବା ପାଇଁ ଯେତେବେଳେ କୃଷ୍ଣ ରାଧାଙ୍କର ଭାବକୁ ଚୋରି କରିକି ଆଣିକି ଗୌର ହେଇଛନ୍ତି ଏଠି କିଛି ଆଉ ଲୁକାୟିତ ହେଇକି ରହିପାରୁନଥିଲା ଆଉ ସେ ରାଧାରାଣୀ କଣ ତାଙ୍କର ଭାବଟା କଣ ଗୌର ରାଧାଙ୍କର ଲୀଳାରେ ଇଏ ପାର୍ଷଦ ମାନେ କେବଳ ଜାଣନ୍ତି ସର୍ବସାଧାରଣଙ୍କର ଗୋଚର ହେଇନଥିଲା କିନ୍ତୁ ମହାପ୍ରଭୁଙ୍କ ଲୀଳାରେ ସେ ରାଧା ଭାବକୁ ଯେତେବେଳେ ଧରିକି ଆସିଛନ୍ତି ଭକ୍ତକୁ କେତେ ଆଦର କରନ୍ତି ରାଧାଙ୍କୁ ଆମେ ଚିହ୍ନିବା ନା ରାଧାଣୀ କେତେ ଭଲ ପାଆନ୍ତି ଭକ୍ତ କେମିତି ଜାଣିବା କୃଷ୍ଣ କରୁଣା ସିନ୍ଧୁ କୁହାଗଲା ରାଧାଣୀ କଣ କରନ୍ତି ମହାପ୍ରଭୁ ନିଜେ ପ୍ରସାଦ ଭକ୍ତମାନଙ୍କୁ ନିଜେ ସେବନ ନିଜେ ଦିଅନ୍ତି କେଉଁ ଭକ୍ତ କେଉଁଠି ରହିଲେ ପ୍ରତି ଭକ୍ତକୁ ଦେଖିଲେ ଆଲିଙ୍ଗନ କରନ୍ତି ପ୍ରତି ଭକ୍ତର କଥା ବୁଝନ୍ତି କେତେ ଦୟାମୟ ନମ ମହାବଦାନ୍ୟ ଏବଂ ପରେ କୃଷ୍ଣ ପ୍ରେମ ଦେବା ପାଇଁ ରାଧାରାଣୀ ନିଜେ ଚାହାନ୍ତି ଅନାଦିକାଳରୁ କୃଷ୍ଣ ଚାହୁଁଛନ୍ତି ନା ଏ ରାଧାଙ୍କ ମାଧ୍ୟମରେ ଜୀବ କେମିତି କୃପା ପ୍ରାପ୍ତ ହଉ ଲାଦିନୀ ଶକ୍ତି ସେ ତାଦାତ୍ମ ପ୍ରାପ୍ତ ହେଇକି ଏ ଜୀବ ତାର ନିଜ ସୁଖ ବାଞ୍ଛାକୁ ନେଇ ଯେଉଁ ଶରୀର ପରେ ଶରୀର ଧରିକି ଦୁଃଖ ପାଉଛି ସେ କିଭଳି ମୋର ସୁଖ ବାଞ୍ଛା ରାଧାରାଣୀଙ୍କ ମାଧ୍ୟମରେ ରାଧାରାଣୀଙ୍କର ଦାସୀ ହେଇ ସେ ମୋ ପାଖକୁ ପଳେଇ ଆସୁ କୃଷ୍ଣଙ୍କର ଇଚ୍ଛା ଏଇଟା ନା ରାଧାଙ୍କର ମହିମା ଆମେ କଣ କହିବା ଗୁରୁଦେବଙ୍କୁ ଆମକୁ କେବଳ ଏତିକି ଶିଖେଇଛନ୍ତି କୀର୍ତ୍ତନ କରିବା ଦରକାର ଯେହେତୁ କିଛି ତତ୍ଵ କହିବାକୁ ପଡୁଛି ଭକ୍ତମାନେ ଜାଣିବେ ରାଧାଙ୍କ ବିଷୟରେ ରାଧାଙ୍କର ସତ କେବଳ ଦୂରରୁ ମାନସରୁ ପ୍ରଣାମ କାରଣ ତାଙ୍କର ଯୋଉ ଭାବ ଅତି ଗମ୍ଭୀର ଭାବ ଏଇ ଯେମିତି ମହାପ୍ରଭୁଙ୍କର ଭାବ ଇସୁ ଗମ୍ଭୀର ଭାବ ଜଗନ୍ନାଥ ରଥ ଯାଆନ୍ତି ନା ଜଗନ୍ନାଥ ରଥ ଠିଆ ହେଇଯାଏ ଦେଖିବା ପାଇଁ ସୁଦୀପ୍ତ ମହାଭାବର ଅବସ୍ଥା ମହାପ୍ରଭୁ କଣ ହଉଛନ୍ତି ଦେଖିବା ପାଇଁ ରଥ ଠିଆ ହେଇଯାଏ ଆମେ କଣ ବୁଝିପାରିବା ତେଣୁ ସେ ରାଧାରାଣୀଙ୍କର ଆଜି ହେଉଛନ୍ତି ଶୁଭ ଆବିର୍ଭାବ ତିଥି ପ୍ରତିବର୍ଷ ଆମେ ରାଧା ଗୋପାଳଜୀ ଆଶ୍ରମକୁ ପାଗଦିଗିରିକୁ ଆମେ ଯାଉ ଗୁରୁଦେବଙ୍କର ସବୁବେଳେ ଆସନ୍ତି ଆମର କୁଳ ଦେବତା କିନ୍ତୁ ଏ ବର୍ଷ ଯେହେତୁ ଏଇ କରୋନାର ପାଇଁ କିଛି ନିୟମ ରହିଛି ସରକାରଙ୍କର ନିୟମ ଭକ୍ତମାନଙ୍କ ସୁରକ୍ଷା ପାଇଁ ଆମେ ଏଠି ପାଳନ କରୁଛେ ଏଠି ପ୍ରଭୁ ଭକ୍ତିନ ଠାକୁରଙ୍କ ରାଧା ମାଧବ ତାଙ୍କର ପ୍ରାଣପ୍ରିୟ ଠାକୁର ଅଛନ୍ତି ତେଣୁ ବର୍ତ୍ତମାନ ଆମେ ଅଭିଷେକ କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କର କୃପା ଭିକ୍ଷା କରିବା ସେ ଗୌରାଙ୍ଗ ମହାପ୍ରଭୁଙ୍କର ଗୌର ଆନୁଗତ୍ୟରେ କେମିତି ସେ ଲାଦିନୀ ଶକ୍ତିର କୃପା ପ୍ରାପ୍ତ ହେଇ ରାଧାରାଣୀଙ୍କର ଦାସୀ ହେବା ଏହି କେବଳ ଆମର କାମନା ଗୁରୁ ଆଚାର୍ଯ୍ୟ ବୈଷ୍ଣବ ମାନଙ୍କର ସେବା ହିଁ କରିବା ହରେ କୃଷ୍ଣ ଜୟ ଶ୍ରୀମତୀ ରାଧାରାଣୀ କି ଜୟ ବୃଷଭାନନ୍ଦିନୀ ଶ୍ରୀମତୀ ରାଧାରାଣୀ କି ଜୟ ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ ଶ୍ରୀଲ ଗୁରୁଦେବ କି ଜୟ ଭକ୍ତିମୟ ଠାକୁର ମହାରାଜ କି ଜୟ ନିତାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ ହରେ କୃଷ୍ଣ ହରେ କୃଷ୍ଣ।